ओम नमो भगवते वासुदेवाय। श्रीमद्भगवद गीतार पंचम अध्याय गतकाल मैंने श्रवण करुले तीन नंबर श्लोक अर्जुन प्रश्नर उत्तर भगवान श्रीकृष्ण दौंस। अर्जुन जो सन्देह थिला कर्म सन्यास बा कर्म को छाड़ा आउ कर्मजोग सन्यास बा कर्मजोग दुईटा कथा भगवान कहते हैं तो क्योंटा हूँ मोपाई उपयुक्त बा मंगलमय आपण कहतु कर्म को छाड़ी दे कि मु ज्ञान केवल अनुसरण करी ना निष्काम कर्म करी। निष्काम कर्म अर्थ कृष्ण को चिंतन करी कृष्ण का प्रत्यार्थे निजर स्वभाव वर्णाश्रम हिसाब से कर्म करवा कृष्ण को सुख पाए। तार उत्तरे भगवान कहले ना दुईटा हूँ मंगलमय जो मैंने ज्ञानी से मैंने कर्म करे ज्ञानटा दृढ़ हम निष्काम कर्म करे दुईटा भितर मंगलमय अधिका सुकर बा सहज हूँ क्योंटा कर्मजोग कहीं ज्ञानी रो पतन हो पारे। ज्ञानी जो कर्मटा छाड़देव से संसार टाक विरक्ति भाविदेला संसार बहुत कष्ट मत कर्म करा पड़े मु ज्ञान अनुशीलन करी ज्ञान अनुशीलन जो गुडा दरकार जो सात्विक स्तर ना से ज्ञान अनुशीलन करना तार इंद्रिय मान सुसंजत ना तार व्यावहारिक जीवन संयत ना से ज्ञान अनुशीलन करना ध्यान करना कर्मजोग भल ज्ञानी पतन हो जीव कर्मटा जो त्याग कर देती इंद्रिय मान जो तार स्वभाव गुडाक आस इंद्रिय मान तो सब कम दरकार इंद्रिय मान तो खाली बसिक रही इंद्रिय मान कम है एनगेजमेंट दब जो तुम्हें मेटेरियल एनगेजमेंट छाड़ दे स्पिरिचुअल तुम केवल ज्ञानी मैंने कौन करते ध्यान करते ज्ञान आलोचना करती चौबीस घंटा देखिए आलोचना करेंद्रिय मैंने रज गुण में विक्षिप्त हे चित्त विक्षिप्त हम चित्तर दोष आसीपे जो पुणी छाड़देवे पुणी विश्व को भोगे तुम सब सुष्ट पंथा है कर्मजोग निष्काम कर्मजोग कर्म कर चित्त शुद्धि हम ज्ञान आस ज्ञान आसला जो कर्म कर तुम ज्ञान आहरी दृढ़ हम आमर ये प्रोसेसटा भगवान कर्म कर भगवान कृपार तुम ज्ञान उदय हम ता श्रवण कीर्तन कर ज्ञान उदय है जो कर्म गुड़िक कर पुणी से गुट ज्ञान दृढ़ता भक्ति जुग तुम दृढ़ता आस आमर प्रोसेस तेणु चतुर्थ श्लोक कहते असन्यास किए का कहते शुणुले आम ज्ञस नित्य सन्यासी न दुदृष्टि न कांक्षति जो न दुष्टि न कांक्षति निर्द्वंद ही महाबाह सुखम बंधा प्रमुच्यते जी तार कर्म फल प्रति आसक्ति हुए ना किंवा द्वेष करे ना मत खटी मत कहीं पैसा मिलला मुझे करूली मोर कहीं असुविधा है मोर पिला छुआ कहीं मानने दुखर रोच से कर्म गुड़ भगवान कर सन्यास सुख दुखर विचार लाभ क्षतिर विचार जय पराजय विचार रखिले से कर्मटा निष्काम कमती है निष्काम कर्म अर्थ कौन कर्मर फल कौन कामना ना किंबा कर्तृत्व अभिमान भी नाई कर्तृत्व अभिमान मुझे भगवान मो द्वारा कमटा कर गोटे बंधन कारण कर्म बंधन कारण कर्म मुक्तिर कारण मैंने जीव को तो कर्म करने को ही पड़ो जो चेतनशील होने कर्म करवा बंधन कारण आउ हबनी जमी स्त्री पुत्र पिला छुआ जो रही चलाउे किए जन गृहस्थ कौन भावुच मुझे मो बिना से बची पारे तेनालीर सुख दुखटा सब चिंता आसे निजे कर्ता से भावि नहीं सुख दुखटा सब चिंता कर भोजन कौन कर विभिन्न समस्या पड़ी आ्ञान कर्म कमी करवा यह हूँ कर्म कर्मी जो मैंने जो मान कर्म चेतना से मानकर बुद्धि हूँ यहाँ ज्ञान स्तर केमी कर्म कर पिला छुआ एम सब भगवान दास दासी भगवान मुझे भगवान मुझे तो कर्म करा पड़ो तेनाली संसार जो कर्मटा मुझे करुचे मुझे भागी ना ଏଇଟା ଭଗବାନଙ୍କ ଯୋଉଟା ଭଗବାନ ମୋତେ ଦେଇଛନ୍ତି ମୋ ସ୍ଥିତି ହିସାବରେ ମୁଁ କର୍ମ କରୁଛି। ମଠ ମନ୍ଦିର ବି ସେୟା, ମଠ ମନ୍ଦିର କୌଣସି ସାଧୁ ସନ୍ୟାସୀ ଭାବି ଆସୁଛନ୍ତି ଏଇଟା ମୋ ମନ୍ଦିର, ମୁଁ ଏଇଟା ସବୁ କରିଛି, ମୋ ଦ୍ୱାରା ଏଇଟା ହଉଛି ନା, କୃଷ୍ଣ ମୋତେ କରଉଛନ୍ତି। ସେବା କରିବା ଆଉ ଭଗବାନ ସେବା କରେଇ ନବା ଦୁଇଟା ପାର୍ଥକ୍ୟ ରହିଛି। ବହୁତ ବହୁତ ଜନ୍ମ ଆମେ ସେବା କରନ୍ତି, ବହୁତ ଦିନ ବି ସେବା କରନ୍ତି, କିନ୍ତୁ ମୁଁ ସେବା କରୁଛି ମୋ ବିନା ସେବାଟା ସୃଷ୍ଟିରେ ଚାଲିବନି, ଏ ଭାବନାଟା ରହିଲେ ବି ସେ ଆମ ଚିତ୍ତ ଶୁଦ୍ଧି ହବନି। ଜ୍ଞାନ ସ୍ତର ସେବାଟା କଣ ନା, କୃଷ୍ଣ ମୋ ଦ୍ୱାରା ମୋତେ ସେବାର ସୁଯୋଗ ଦେଇଛନ୍ତି, ମୋତେ ସେବାର ସୁଯୋଗଟା ଦେଇଛନ୍ତି, ଏଇଟା ହଉଛି କୃଷ୍ଣ ଚେତନାର କର୍ମ। ମୁଁ ତ ଇନ୍ଦ୍ର ପାଇଛି କେବେ କୁଆଡେ ବସିକି ରହିଥାନ୍ତି, କଣ କୋଉଠି କରିଥାନ୍ତି, କରି କର୍ମବନ୍ଧନରେ ପଡ଼ିଥାନ୍ତି, ପ୍ରଭୁ ମୋତେ ସେବାର ସୁଯୋଗଟା ଦେଇଛନ୍ତି, ଏଇଟା ହଉଛି ଜ୍ଞାନରେ ରହିକି କର୍ମ କରିବା। ଏଥିରେ ଭକ୍ତି ଯୁଗରେ ଏ ଭକ୍ତି ବିଷୟ ଜ୍ଞାନ ରହିକି ଯିଏ କର୍ମ କରନ୍ତି ତାର ଦୃଢ଼ତା ଆସେ। ପିଲାମାନେ ସବୁ ପ୍ରଶ୍ନ ପଚାରନ୍ତି ଆମର ବିଶ୍ୱାସଟା କାହିଁକି ବଢିବ, କେମିତି ବିଶ୍ୱାସ ହବ, ଯୋଉଟା କଣ ଖାଲି ତମେ ଫିଲୋସଫିଟା ଶୁଣିଦେଲେ ବିଶ୍ୱାସ ହେଇଯିବ, ତମ ମୁଣ୍ଡ ଭିତରେ ତ ଡାଉଟ୍ ରହିଛି, ତମ ବିଶ୍ୱାସ କେମିତି ଆସିବ, ବିଶ୍ୱାସଟା କଣ ହୃଦୟ ଭିତରୁ ଆସେ ନା ତମ ମନ ଭିତରୁ ଆସେ। ତୁମେ ଯେତେ ପ୍ରକାର ପ୍ରଶ୍ନ ପଚାରେ ତାର ଉତ୍ତର ଦିଆହଉଛି, କିନ୍ତୁ ପ୍ରାକ୍ଟିକାଲ ଆନ୍ସର ଅଲଗା ଅଛି, ପ୍ରାକ୍ଟିକାଲ ତୁମକୁ ସେଥିରେ ଇନଭଲ୍ଭ ହେବାକୁ ପଡିବ। ତୁମେ ଭଗବାନଙ୍କର ସେବା କରିବ, ଭଗବାନ କରୁଣା ପ୍ରାପ୍ତ ହବ, ତୁମର ସେ ଜିନିଷଟା ଆସିବ। ଥିଓରିଟିକାଲ ତୁମେ ପଚାରୁଛ, ତୁମେ ଥିଓରିଟିକାଲ ପଚାରୁଛ ମୋର କେମିତି ବିଶ୍ୱାସ ହବ, ମୋର କେମିତି ଠାକୁରଙ୍କ ନାମ ଉପରେ ବିଶ୍ୱାସ ହବ, ଆରେ ତୁମର ବିଶ୍ୱାସଟା ନାହିଁ ଭଳି ବିଶ୍ୱାସଟା କେମିତି ହବ। ତୁମେ ଜଣକୁ ଫେଥ କରୁନ, ତାକୁ ତୁମକୁ ଇଏ କହିଦେଲେ ତୁମେ ଫେଥ କରିଦେବ କି, ସେ ଫେଥ କଲେ ସେଥିରେ ଡାଉଟ ରହିବ। ଫେଥ ମିନ୍ସ ନ୍ୟାଚୁରାଲ, ବିଶ୍ୱାସଟା ଗୋଟେ ସ୍ୱାଭାବିକ ହବ ନା ନା ଅନ୍ଧ ଭାବରେ, ନା କିଏ କହିଦେଲେ ତୁମର ବିଶ୍ୱାସ ହେଇଯିବ, ଯିଏ କହିଦେଲେ ବିଶ୍ୱାସ ଆସିଲେ ବି ତୁମର ସନ୍ଦେହ ରହିଥିବ ଯେ ତୁମେ କୃଷ୍ଣ ତୁମକୁ କନଫର୍ମ କରିନାହାନ୍ତି। ସେଥିପାଇଁ ଆମର ପାଥ ହେଉଛି ନ୍ୟାଚୁରାଲ ପାଥ, ବୈଷ୍ଣବଜୀ ମାନେ କଣ ଏଟା ସ୍ୱାଭାବିକ କ୍ରିୟା, ତେଣୁ ଆମେ ଯେତେବେଳେ କୃଷ୍ଣଙ୍କ ପାଇଁ ସବୁ କର୍ମ କରିବା, ଜ୍ଞାନ ସ୍ତର ରହି କୃଷ୍ଣ ଚେତନାରେ କର୍ମ କଲେ କୃଷ୍ଣ ଯେତେବେଳେ ଆମକୁ ସେ ଜ୍ଞାନଟା ଦେବେ ଆମର ଦୃଢ଼ତା ଆସିଗଲା, ଫେତରା ବଢ଼ିଲେ। ତୁମେ ଯେତେ ଶାସ୍ତ୍ର ପଢ଼ ଯାହା କର, ଯେତେ ଜିନିଷ କର, ସବୁ ତୁମ ମନରେ ସବୁବେଳେ ଦୁର୍ବଳତା ରହିବ, ତୁମେ ଗୋଟେ ବଦ୍ଧ ଯିବ, ତୁମର କଣ ଏତେ ବିଶ୍ୱାସ ଆସିବ, ଯେତେ କହିଲେ ବି ତୁମର ସନ୍ଦେହ ରହିବ। କୃଷ୍ଣ ଯେତେ ତୁମକୁ କନଫର୍ମେସନ ନ ଦେଇଛନ୍ତି, କୃଷ୍ଣ ତୁମେ ତୁମକୁ ହେଲ୍ପ ନ କରିଛନ୍ତି, କୃଷ୍ଣ କେତେବେଳେ ହେଲ୍ପ କରିବେ, କୃଷ୍ଣ ଯେତେବେଳେ ଦେଖିବେ ଏ ଜୀବଟା ନିଷ୍କାମ ଭାବରେ ମୋ ପାଇଁ କର୍ମ କରୁଛି, ସେବା କରୁଛି, ଜ୍ଞାନ ସ୍ତର ରହିଛି, ତାର ସେ ଭାବ ରହିଲା, ସେ ଭଗବାନଙ୍କ ପାଇଁ ଏଇଟା କଲା, ପ୍ରଭୁ ପ୍ରସନ୍ନ ହେଲେ, ପରମାତ୍ମା ତାଙ୍କୁ ସେ ଜ୍ଞାନଟା ଦୃଢ଼ ବିଶ୍ୱାସଟା ଦେବେ। ତେଣୁ ନିତ୍ୟ ସନ୍ନ୍ୟାସୀ ଯିଏ କହି ମାନେ ସନ୍ନ୍ୟାସୀ ନା, ସିଏ ହେଉଛନ୍ତି ନିତ୍ୟ ସନ୍ନ୍ୟାସୀ, ଯିଏ ଦ୍ୱେଷ କରେ ନା କି ଆସକ୍ତ ହୁଏ ନା ତା କର୍ମର ଫଳ ପ୍ରତି। ଆମକୁ କର୍ମ କରିବାକୁ ପଡିବ, ତୁମେ ଘରେ ବିବାହ ଚୁରା ହେଲେ ବି କର୍ମ କରିବ, ମଠ ରହିଲେ ବି କର୍ମ କରିବ, ଇଜି ଲାଇଫ କେଉଁଟା ନୁହେଁ। ଲୋକମାନେ ବାହାରେ ରହୁଛନ୍ତି ବୋଲି ସେମାନେ କଣ ଭାବୁଛନ୍ତି ମଠ ମନ୍ଦିର ଲାଇଫଟା ଇଜି ଲାଇଫ, ଭାରି ବଢିଆ ଜୀବନ। ଆଉ ସେ ମୋ ସାଙ୍ଗ ପିଲାଟା, ସେ ମତେ ଫୋନ କରିଥିଲା, ସେ ସାଙ୍ଗ ପିଲାଟା, ତ ସେ ମତେ ସେୟା କହିଲା, ମୁଁ ତ କହିଲି ସିଏ ତ ସବୁ ସାଙ୍ଗ ପିଲା ଭଳିଆ କଥା ଆଶା କରନ୍ତି ନା, କେଣ କଣ କୁଆଡେ ଯାଇଥିଲ, କଣ କରିଥିଲ, କହିଲେ ଏମିତି ମୁଁ ଯାଇଥିଲି, ଆଉ ବ୍ୟସ୍ତବହୁଳ ଆମର ଜୀବନ। ଆଉ ସେ କହିଲେ ହଁ ଆମର ତୁମର ବ୍ୟସ୍ତବହୁଳ ଜୀବନ, କିନ୍ତୁ ଆମର ହଉଛି କଷ୍ଟମୟ ଜୀବନ। ସେ ଗୋଟେ କର୍ମୀ ପିଲା, ସେ ମୋ ସାଙ୍ଗଟା, ବିଶ୍ୱାସ କରେ ଭଗବାନ, ସେ ବିବାହ ଚୁରା ହେଇକି, ଝିଅ ପିଲାଟା, ସେ ବିବାହ ଚୁରା ହେଇକି ତାର ପିଲା ପୁଅ ବାହା ବସିଲାଣି, ତାର କେତେବେଳେ ମନ ପଡ଼େ ଫୋନ କରେ, କେମିତି ଅଛୁ, କଣ କରୁଛୁ, ଏମିତି ପଚାରେ। ସେ ଏଇ ଦୁଇ ଦିନ ତଳେ ଫୋନ କରି ମତେ କହୁଛି, କଣ କେମିତି ଅଛ, ମୁଁ କହିଲି ଏମିତି, ସେ ପ୍ରବଚନ ଶୁଣେ। ମୁଁ କହିଲି ଆମର ତ ବ୍ୟସ୍ତବହୁଳ ଜୀବନ ଆଉ, କହିଲା ହଁ ତୁମର ବ୍ୟସ୍ତବହୁଳ ଜୀବନ ହେଲେ ଆମର କଷ୍ଟମୟ ଜୀବନ, ଆମର ବ୍ୟସ୍ତବହୁଳ ଆଉ କଷ୍ଟ, ତେଣୁ ଗୋଟେ ମଠ ମନ୍ଦିର ଲାଇଫଟା ଗୋଟେ ଇଜି ଲାଇଫ ନୁହେଁ। ସଂସାର ଆମେ ବିରକ୍ତ ହେଇଗଲେ ଆମେ ଭାବିବା ଯେ ସଂସାର ଜୀବନଟା କଷ୍ଟ, ସ୍ତ୍ରୀ ପିଲା କଷ୍ଟ, ଆମେ ମଠ ମନ୍ଦିରରେ ରହିଯିବା ନା, ଏଠି ଇଜି ସହଜ ଜୀବନ କେତେବେଳେ, ଏଠି ବ୍ୟସ୍ତବହୁଳ ଜୀବନ, ତୁମେ ଏଠି ଏନଗେଜ୍ ରହିବାକୁ ପଡିବ। ଏତିକି ଏଇଟା ହଉଛି ଭଗବାନ ପାଇଁ କରୁଛ, ପ୍ରଭୁଙ୍କ ପାଇଁ ତ ଯେହେତୁ କରୁଛ, ପ୍ରଭୁ ତୁମକୁ ସାହାଯ୍ୟ କରନ୍ତି, ସୁଖ ଦିଅନ୍ତି। ଇଜି ଲାଇଫ ନା, ଏମିତି ଯେ ଯୋଉ ଗଞ୍ଜେଇଖିଆ ମଠ ଗୁଡାକରେ ସେଇଟା ସବୁ ଥିବ, ଏ ପାରାଦ୍ୱୀପ ଯୋଉ କଣ ପାରାଦ୍ୱୀପ ପାରାଦ୍ୱୀପ ଏସବୁ, ଏଇଠି ପାଇଁ ତୁମର ଏଇ ଭିତରେ ଗୋଟେ ଅଛି ମଠ, ମୁଁ ଯାଇଥିଲି ଏ ଯୋଉ ଗୋମାତା ପାଇଁ ଯାଇଥିଲି, ସେ ଗୋଚର ଅଛି ଯୋଉ ଦୁନିଆ ଗୋଚର, ସେଠି ଯାଇଥିଲି, ବିଶାଳ ବଡ଼ ବଡ଼ ଗାଁ ଗାଁ ମଝିରେ ସବୁ ଗଞ୍ଜୁଡ଼ି ବସିଛନ୍ତି। କହିଲେ ମଠ ଆଜ୍ଞା ଅଛି, ମାନେ ମଠେ ମାନେ ଭଗବାନ ଥିବେ, ଚାଲ ଯିବା ଦେଖିବା। ଗଲେ ଗଲାବେଳକୁ ସବୁ ଦେଖିଲାବେଳକୁ ତାଙ୍କୁ ତାକୁ ଦେଖିଦେଲି, ଗୋଟା ଗଞ୍ଜୁଡ଼ି ଗୁଡାକ, ମୁଁ ଗଞ୍ଜୁଡ଼ି ସବୁ ଚିହ୍ନିଦେବି, ସବୁ ଗଞ୍ଜୁଡ଼ି ଗୁଡାକ ଏଠି ବସିଛନ୍ତି, କିଛି କାମ ନାହିଁ, ଲୁଙ୍ଗି ଖଣ୍ଡେ ଖଣ୍ଡେ ପିନ୍ଧି ବସିଛନ୍ତି, ସେ ବାବା ତାର ତାର ଚିଲମ ରଖିଥିବ, ଦଶ ପାଞ୍ଚ ଆଦାୟ କରି ଖାଇକି ସେ ଜାଗା ଗୁଡା ଯୋଉ ଅପରିଷ୍କାର ହେଇକି ପଡିଛି, ମଠଟା କଣ ଏଗୁଡା ହେଇଛି? ନା, ଇଏ ହବନି। ମଠ ମନ୍ଦିର ଜୀବନଟା ଏଇଟା ବ୍ୟସ୍ତବହୁଳ ଜୀବନ, ଏଇଟା ଗୋଟେ ଦାୟିତ୍ୱପୂର୍ଣ୍ଣ ଜୀବନ। ଗ୍ରେସ୍ତ ଜୀବନ କଣ? ଗ୍ରେସ୍ତ ଜୀବନରେ ଦାୟିତ୍ୱ ବି ଅଛି, କେୟାରଲେସ୍ ବି ଅଛି, ତୋର ଗୋଟେ ରିଲାକ୍ସ ଲାଇଫ ଅଛି। କୁଆଡେ କୁଆଡେ କେତେ ପ୍ରକାର ଅଛି, ଆଜି ଇଚ୍ଛା ହେଲା ସେ ଖାଉଥିବେ, ଟିଭି ଦେଖୁଥିବେ, ଟିଭି ଦେଖା ଚାଲିଥିବ, ଖାଇବା ଚାଲିଥିବ, ଏଣେ ଖାଇବା ନ ରହୁଛୁ, ଟିଭି ଦେଖାର ମନ ଚାଲିଗଲା, ଯୁଆଡେ ହେଲେ ଗୋଟେ ବଞ୍ଚିଯିବେ ସିଏ। ଗ୍ରେସ୍ତ ଜୀବନରେ ମାଡ ମାଡ ବି ଅଛି, ପିଠି ଅଂଶା ବି ଅଛି, ମାୟା ଆଡ଼ଉଥିବ, ପୁଣି ପିଠି ଅଂଶା ଅଛି, ସ୍ତ୍ରୀ ଛୁଆ ପିଲା ଯାହା ହେଲେ ନାତି ନାତୁଣୀ ଧରିକି ଚାଲୁଥିବ, ଏଣେ ମାୟା ପିଟୁଥିବ, ଏଣେ କଷ୍ଟ ହଉଥିବ, ଏତେ ସ୍ତ୍ରୀ କଷ୍ଟ ଯୋଉ କଣ କରୁ, ନାତିଟା ଦେଖିଦେଲା ମାନେ ମନ ଖୁସି ହବ, ନାତି ମୋ ନାତି ଧରି ତାକୁ ବୁଲିବ, ମନ ଦୁଃଖ ଚାଲିବ, ମାୟାଣ ବାଡ଼ଉଥିବ, ପୁଣି ଟିକେ ଆଉଁସି ଦଉଥିବ। ଆଉ ଏ ସାଧୁ ଜୀବନ କଣ? ସାଧୁ ଜୀବନ ହଉଛି ଦାୟିତ୍ୱପୂର୍ଣ୍ଣ ଜୀବନ। ଏଠି ଟିକେ କାଢ଼ିଲା ସେ ଗଲା ମାନେ ଗଲା ବାବା, ତୁମ ଆଶ୍ରୟ ଚାଲିଯିବ, ତୁମର ଆଉ ତୁମ ସବୁ ସରିଗଲା, ମଠ ମନ୍ଦିର ରହିପାରିବନି, କିଛି କରିପାରିବନି। ଆଜି ମୁଁ ପଢୁଥିଲି ସେ କେଉଁଠି କେଉଁ ଟିକାରେ ଗୋଟେ ପଢୁଥିଲି, ଏଇ 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 ଟିକାରେ ତ ଆଗକୁ କହିବି ଚକ୍ରପାତ, ଦେବତାମାନେ ତୁମକୁ ତୁମ ମୁଣ୍ଡକୁ ମାନେ ବିଗାଡ଼ି ଦେବେ, ସାଧୁଙ୍କର ଦେବତାମାନେ ବାଧା କରନ୍ତି ବା, ଦେବତାମାନେ ସନ୍ନ୍ୟାସୀ ସାଧୁମାନଙ୍କୁ, ସନ୍ନ୍ୟାସୀ ବ୍ରହ୍ମଚାରୀ ଏମାନଙ୍କୁ ସବୁ ବାଧା ସୃଷ୍ଟି କରିବେ ଦେବତାମାନେ। କାରଣ ଦେବତାମାନେ କେହି ଚାହାନ୍ତିନି ଯେମାନେ ବିଷ୍ଣୁ ଭକ୍ତ କୃଷ୍ଣଙ୍କୁ ଭଜନ କରିକି ସେମାନେ ଦେବତାମାନେ ଯିଏ ଡିସରେସପେକ୍ଟ କଲା ସେ ମଲା, ବୈଷ୍ଣବ ଇଏ ଦେବତାଙ୍କୁ ତୁମେ ବିରୋଧୀ କଲ ତୁମେ ହଇରାଣ, ସେ ଆଉ ବେଶୀ ହଇରାଣ ପକେଇବେ। ଦେବତାମାନେ କେବେ ଚାହାନ୍ତିନି ଯେ ଆମ ଲୋକକୁ ଅତିକ୍ରମ କରିକି ଗୋଟେ ସାଧାରଣ ମଳ ମଳବାହୀ ଶରୀର ଗୋଟେ ମନୁଷ୍ୟଟା ସେ ବୈକୁଣ୍ଠକୁ ଯାଉ, ସେ ସବୁବେଳେ ବିଘ୍ନ ପକେଇବେ। ସେ ଲେଖୁ ଚକ୍ରବାତ ସବୁ ଆଣିକି ରେଫରେନ୍ସ ଦଉଛନ୍ତି, କଳିକଜିଆ ଯୋଉ ବାବାଜୀ ଗୁଡା ଦେଖିବେ କଳିକଜିଆ କରୁଥିଲେ, ସେଇଟା ସବୁ ଘରେ ଏମିତି ନଥିଲେ, ସେ ମଠକୁ ପଳାଇବା ବେଳେ କଳିକଜିଆ କରିବେ, ଏ ଯୋଉ ସ୍ୱଭାବଟାକ ସବୁ ଦେବତାମାନେ କରେଇ ଦିଅନ୍ତି। ତୁମର ଯଦି ସେଗୁଡାକ ଭଗବାନଙ୍କର ଶରଣାଗତି ତୁମେ ନ ହବ, ଇ ଲାଇଫରେ ବି ଚ୍ୟାଲେଞ୍ଜେସ୍ ଇଜି, ଆଉ କର୍ମଟା ଆମକୁ କରିବାକୁ ପଡିବ। ଆଉ ମଠ ମନ୍ଦିର ଏମିତି ନୁହେଁ ଯେ ଖାଲି ଆସିବ ଆରାମସେ ବସି ଖାଏ, ଆରାମସେ ବସି ଖାଇଲେ ସେଗୁଡ଼ା ସବୁ ବିଡ଼ି ଗଞ୍ଜେଇ ଖାଇବ, ସେ ବସିବ ନା ଗଣ୍ଡଗୋଳ କରିବ, ସେ କୁଆଡେ କଣ ସବୁ, ଆଉ ଖାଲି ଗୋଟେ ମଣିଷ ବସିଲେ କଣ ହବ? ମଣିଷ ଖାଲି ବସିଲା ମାନେ ତାର ଗଣ୍ଡଗୋଳ ତିଆରି ହବ, ତା ମୁଣ୍ଡରେ ଗଣ୍ଡଗୋଳ ତିଆରି ହବ। ଆଉ ଏଇ ବୈଷ୍ଣବ ରାଜ୍ୟରେ ବି ଯାହାର ଯାହାର ଯେତେ ଭ୍ୟାକେଣ୍ଟ ତାର ସେତେ ହଉଛି ଡୁପ୍ଲିସିଏସନେସ୍ ଆସିବ, ବୈଷ୍ଣବ ଅଫେନ୍ସ ଆସିବ। ଚୁପଚାପ ବସିଲେ କଣ? ତମେ ଭାବୁଛ ସେ ଚୁପଚାପ ବସିଛି? ଚୁପଚାପ ବସିବନି, ସେ ଆମର ଛୁଆଟି ବେଳେ ମା ଆମକୁ ସବୁ କୁହନ୍ତି ଶୈତାନ, ମନ ହଉଛି ଶୈତାନ, ମନ ଗୋଟେ ଶୈତାନ, ଶୈତାନ ଲୁଚି ଲୁଚିକି ସେ କରିବ। ମୁଁ କହିବି ମାଳି ଧରି ଜପ କରିବି, ମୁଁ କିଛି କରିବି, ବସୁନା ସେ ମାଳି ଧରିଥିବ କିନ୍ତୁ ସବୁ ଦେଖୁଥିବ, ଏଠି କିଏ ଖାଉଛି, କିଏ ଗଲା, କୋଉଠି କଣ କଲା, ସିଏ ସେବା କରୁନଥିବ, ଯିଏ ସେବା କରୁଥିବ ଦୋଷ ଦେଖୁଥିବ, ସେ ଏମିତି କଲାଣି, ସେ ସେମିତି କଲାଣି, ସେ ମାଳ ଫାଳ କିଛି ନାହିଁ, ମନ ଶୈତାନଟା ଆଉ ସେ ତାର ଭିତରେ ଦୋଷ ଦେଖିବ, ବୈଷ୍ଣବ ଅପରାଧ କରିବ, କୁକେଟ ପୋଲିସ କରିବ। ଜଣେ ତ ଏମିତି ବସିକି କର୍ମକୁ ତ୍ୟାଗ କରିକି ସେ ଏତେ ଶୀଘ୍ର ଇନ୍ଦ୍ରଧାରୀ ଯିବ, ସେଥିପାଇଁ ସେ କର୍ମଯୋଗ ବିଶିଷ୍ୟତେ, ନିଷ୍କାମ କର୍ମଟା ବେଟର। ଆଉ ଏଇଟା କଳିଯୁଗ ରଜଗୁଣୀ ତମନି ଗୁଡ଼ା, ଏଥିପାଇଁ ଏଥିପାଇଁ ଇନଷ୍ଟିଟ୍ୟୁସନ ସିଷ୍ଟମଟା କରାହେଇଛି। ଆଉ ତୁମେ ଇନଷ୍ଟିଟ୍ୟୁସନ ସିଷ୍ଟମରେ ପ୍ରୋବ୍ଲେମ ଆସିବ, କିନ୍ତୁ ଉପାୟ ବି ନାହିଁ, ତୁମେ ଯେତେ ଯୁଆଡ଼େ ଯାଅ, ବୃନ୍ଦାବନ ଯାଅ, ମଥୁରା ଯାଅ, କୁଆଡେ ଯାଅ, ଘର କରିକି ତୁମେ ଦେଖୁନା ତୁମେ କି ଭଜନ କରିପାରିବ ଦେଖିବା। ଆମେ ଆଚାର୍ଯ୍ୟଙ୍କ ଦୃଷ୍ଟିରୁ କହିବୁ କିଏ କରିବ, ଗୋଟେ ଦିଟା ତା ଭିତରୁ ହଜାର ଭିତରୁ ଗୋଟିଏ ସକ୍ସେସ ଆସିବା କଷ୍ଟ ହବ। ଦେହଦାରୀ ଯିବ, କଳିଯୁଗରେ ଯିବ, ରଜଗୁଣ ଗୁଡା ତମ ଗୁଣ ଗୁଡା ରହିଛି, ଏ ଖାଲି ଟିକେ ଝମେଳା ଝୁଡ଼ି ଝମେଳା ଚଳିପାରୁନ ଭାଇ, ତୁମେ ଯାଇକି ରହିବ। କର୍ମ କରିବାର ବୃତ୍ତି ଜୀବନ, ଭଗବାନ କହିଲେ ତୁମେ ନିଷ୍କାମ କର୍ମ କର, ଚିତ୍ତ ଶୁଦ୍ଧି ହବ, ଚିତ୍ତ ଶୁଦ୍ଧି ହେଲେ ଜ୍ଞାନ ଲାଭ ହବ, ଜ୍ଞାନ ଲାଭ ହେଲେ ମୁଖ୍ୟ ବାସ ଭଗବାନ ପ୍ରୋସେସ ହେଲା। ଏଇଟା ଆମର ଭଗବାନ ପାଇଁ କୃଷ୍ଣ କୃଷ୍ଣଙ୍କ ପାଇଁ କର୍ମ କରିବ, କର୍ମ କଲା ପରେ କଣ ହେବେ? ଜ୍ଞାନ, ଭଗବତ ବିଷୟକ ଜ୍ଞାନ, ଭଗବାନଙ୍କର କୃପାରେ ଜ୍ଞାନ ଆସିବ, ସେ ଜ୍ଞାନରେ ତୁମର ପ୍ରେମ ପ୍ରାପ୍ତି ହବ। ଚତୁର୍ଥ ଶୋକ, ସାଂଖ୍ୟ ଯୋଗ ପୃଥକ ବାଲାତା ଏକମପ୍ୟସ୍ତିତ ସମ୍ୟଗ ଉଭୟୋ ବିନ୍ଦତେ ଫଲମ୍। ଯେଉଁମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ସେମାନେ କୁହନ୍ତି ଯେ କର୍ମଯୋଗ ଓ ଭକ୍ତି ଯୋଗ, ସାଂଖ୍ୟ ଯୋଗ ଅର୍ଥାତ ଭୌତିକ ଜଗତର ବିଶ୍ଳେଷଣାତ୍ମକ ଅଧ୍ୟୟନ ଠାରୁ ପୃଥକ, କର୍ମଯୋଗ ଓ ଭକ୍ତି ଯୋଗ ସାଂଖ୍ୟଯୋଗ ଠାରୁ ପୃଥକ। କିନ୍ତୁ ଯେଉଁମାନେ ପ୍ରକୃତ ପଣ୍ଡିତ ସେମାନେ କୁହନ୍ତି ଯେ ଯଦି କେହି ଏହି ଦୁଇ ଯୋଗ ମାର୍ଗରୁ ଗୋଟିଏ ମାର୍ଗକୁ ଅନୁସରଣ କରେ ସେ ଉଭୟ ଫଳ ପାଏ। ନିଷ୍କାମ କର୍ମ ଯୋଗୀ ଜ୍ଞାନର ଫଳ ପାଇବ, ଜ୍ଞାନୀ ବି ନିଷ୍କାମ କର୍ମର ଫଳ ପାଏ, କି କାଠୁ ଅଲଗା ନୁହନ୍ତି ନା। ଯାହାର କର୍ମଟା ନିଷ୍କାମ କର୍ମ କଲା, ଶ୍ରବଣ କୀର୍ତ୍ତନ କଲା, ଅଛି, ତାର ଶୁଦ୍ଧି ହେଇଯିବ ତା ତା ହୃଦୟରେ। ଏ ଯୋଉ ପଢା ହଉଛି ନା ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ଭକ୍ତମାନେ ସବୁ ସେଟା କୁହନ୍ତି ଆଜ୍ଞା ଗୁରୁ କୃପା କଲେ ଜ୍ଞାନ ହବ। ଆରେ ଗୁରୁ କ'ଣ କୃପା, ଗୁରୁ ବା କୃପା ହେଲା, ଏଇଟା ଗୁରୁଙ୍କର କୃପା ହେଲା, ସେ ଶ୍ରବଣ କୀର୍ତ୍ତନ ତୁମକୁ ଲଗଉଛି ନା ସେବା କରିବା ପାଇଁ ସୁଯୋଗ ଦଉଛି। ତୁମେ ଦୁଇଟା କାମ କଲେ ତୁମ ଚିତ୍ତ ଶୁଦ୍ଧି ହବ, ତୁମ କୃଷ୍ଣ କୃପା କରିବେ ଆଉ, ସେଟା କୃଷ୍ଣଙ୍କର କୃପା, ଗୁରୁ କୃପାର ଭଣ୍ଡାରଟାକୁ ତୁମକୁ ଦଉଛନ୍ତି। ଆଉ ଗୁରୁଙ୍କର କୃପାଟା କ'ଣ, ଗୁରୁଙ୍କ ଗୁରୁ ଯଦି ଯଦି ପ୍ରଭୁପାଦ ଏଠି ନ ଆସିଥାନ୍ତେ ଆମେ କିଏ ବସିକି ମାଳ ଭଜନ କରିଥାନ୍ତେ, ସେଇଟା ତାଙ୍କର କୃପା। ଯଦି ପ୍ରଭୁପାଦ ନ ଆସିଥାନ୍ତେ, ସେଠି ବୃନ୍ଦାବନ ବସିକି ଭୋଜନ କରିଥାନ୍ତେ, ସେଠି ଆମେରିକା ନ ଯାଇଥାନ୍ତେ, ଇସ୍କନ ସଂସ୍ଥା ନ କରିଥାନ୍ତେ, ଆମକୁ କ'ଣ କୃପା କଲେ? ସେ ଆମକୁ ଇନଷ୍ଟିଟ୍ୟୁସନ୍ କରିକି ସେବା କରିକି ବିଗ୍ରହ କରି ପ୍ରିନ୍ସିପୁଲ ଦେଇ ସବୁ ଜିନିଷ ସେଟଅପ୍ କରି ଚାଲିବ, ଇଏ ହେଉଛି ଗୁରୁଙ୍କର କୃପା। ଗୁରୁଙ୍କର ଉପଦେଶଟା ପାଳନ କରିବା, ଆଦେଶଟା ପାଳନ କରିବା ହେଉଛି କୃପା। ସେ ସବୁ ବ୍ୟବସ୍ଥା କରିଦିଅନ୍ତି ଗୁରୁ କୃପା, ଗୁରୁ ହେଲେ ସବୁ ବ୍ୟବସ୍ଥା ତୁମ ପାଇଁ କରିଦେଲେ, କୃପା ପାଇବ ତୁମେ, ତୁମେ ତ ସାଧନ କରିବ କୃପା ପାଇବ। ଯେମିତି ନାରଦ ମୁନି ଧ୍ରୁବ ମହାରାଜଙ୍କ ସାଧନ କରିବା ପାଇଁ ସବୁ ବ୍ୟବସ୍ଥା କରିଦେଲେ, କେଉଁଠିକି ଯିବ ଏଇଠି ରୁହ, ବୃନ୍ଦାବନକୁ ଯାଅ, ଏଇ ସାଧନ କର, ଏହା ଖାଇବ, ମନ୍ତ୍ର ଦେଇଦେଲେ, ଉପାୟ ଦେଇଦେଲେ, ବା କୃପା ସିଏ ପାଇବେ, ଆଉ କିଛି ନାହିଁ। ଆଉ କିଏ ଗୁରୁ କୃପା ପାଆନ୍ତି ସାଧନ ପୂର୍ବରୁ? ସାଧନ ପୂର୍ବରୁ କିଏ କରେ? ଯିଏ ସରଳ, ଯିଏ ନିଷ୍କପଟ, ତାଙ୍କର କୃପାଟା ଚାଲିଯାଏ, ସେଟା ସେ ଭଗବାନଙ୍କର କୃପା, ସେ ତା ପ୍ରତି ଚାଲିଲା ଏଥିରେ, ନହେଲେ ତୁମକୁ ସାଧନ କରି ପାଇବାକୁ ପଡିବ। ମାନେ ସାଧନ ପ୍ରିନ୍ସିପୁଲଟା କାହିଁ ରଖାଗଲା? ଯଦି ଗୁରୁ ଗୁରୁ କୃପା ସବୁଥିରେ ବଳବାନ ଅଛି, ତାହେଲେ ସାଧନ ପ୍ରିନ୍ସିପୁଲଟା କାହିଁ ରଖାଗଲା? ମଙ୍ଗଳାରତି ଉଠିବ, ଏଇ ନିୟମଟା ପାଳନ କରିବ, ଏକାଦଶୀ ପାଳନ କରିବ, ସମସ୍ତେ କହିବେ ମୁଁ ତ ଗୁରୁ କୃପାରେ ହେଇଯିବା, ଆଉ ଆମର ଏଗୁଡ଼ା କ'ଣ କରିବା ଦରକାର? ତାହେଲେ ଏଟା ମାୟାବାଦ ହେଇଗଲା। ମାୟାବାଦୀ ମାନେ କ'ଣ କରୁଛନ୍ତି? ସେ କ'ଣ ଭଗବାନ ଡାକୁଛନ୍ତି କି ସାଧନ ଭୋଜନ କିଛି କରୁଛନ୍ତି? କିଛି ନାହିଁ। ଏଇ ଦେଖୁନ ଓଡ଼ିଶାରେ ଯେତେ ସବୁ ମାୟାବାଦ ସଂସ୍ଥା ଗୁଡାକ ଅଛି, ସବୁ ସବୁ କ'ଣ ଦେଖା ନେଇଛି? ସେ ଗୁରୁଙ୍କୁ ପଇସା ଦେଇଦେବେ, କ'ଣ ଗୁରୁଙ୍କ ଦ୍ୱାରା କ'ଣ ଗୋଟେ ପୂଜା କରିଦେଲେ ସରିଲା, ଏଇଟା ମାୟାବାଦୀ ଗୁଡ଼ା। ସେ ଭଗବାନଙ୍କୁ ସାଧନ ଭୋଜନ ପୁରା ଗୁରୁତ୍ୱ ଦିଅନ୍ତି, ମାୟାବାଦ ହେଇଯିବ ନାଇଁ। ସାଧନ ଭୋଜନ ପ୍ରିନ୍ସିପୁଲଟା ସବୁବେଳେ ରହିବ, ଗୁରୁ ତୁମକୁ ଫେଭରେବୁଲ ହେବେ, ପ୍ରିନ୍ସିପୁଲ କହିଦେବେ, ଗୁହ୍ୟମ ପିୟୁତ, ସେ ଗୁହ୍ୟ ପ୍ରିନ୍ସିପୁଲ ଗୁଡା କହିଦେବେ। ବ୍ରିୟୁ ସ୍ନିଗ୍ଧ ଶିଷ୍ୟ ଗୁରବେ ଗୁହ୍ୟମ ପିୟୁତ, ଭାଗବତ କହିଲେ ସ୍ନିଗ୍ଧ ଯିଏ ସମ୍ବାଦ କ'ଣ ଲେଖେ, ସ୍ନିଗ୍ଧ ପ୍ରେମବତମ, ଯିଏ ସେବା ହବ, ଯାହାର ଗୁରୁଙ୍କ ପ୍ରତି ପ୍ରେମ ଅଛି, ତାକୁ ଗୁରୁ ଗୁହ୍ୟ ଜିନିଷଟା କହିଦେବେ, ବାପା ଏଇ ରାସ୍ତାରେ ଗଲେ ତୁ ସହଜରେ କୃଷ୍ଣଙ୍କୁ ପାଇବୁ, ସେ ରାସ୍ତାରେ ସେ କହିଦେବେ। କିନ୍ତୁ ସାଧନ ତୁମକୁ କରିବାକୁ ପଡିବ, ସାଧନଟା ଯିବୁ କରିବାକୁ। ତେଣୁ ଯେଉଁମାନେ ଅଳ୍ପ ବୁଦ୍ଧିମାନ ଲୋକ ସେମାନେ ଦୁଇଟା ଭାବନ୍ତି, କର୍ମଯୋଗ ଭକ୍ତିଯୋଗକୁ ସାଂଖ୍ୟଯୋଗ ଠାରୁ ପୃଥକ ଭାବନ୍ତି। ଯେଉଁମାନେ ପଣ୍ଡିତ ସେମାନେ କୁହନ୍ତି ଯଦି କେହି ଦୁଇ ଯୋଗ ମାର୍ଗରୁ ଗୋଟିଏ ମାର୍ଗକୁ ଅନୁସରଣ କରେ ସେ ଉଭୟ ଫଳ ପାଏ, କର୍ମଯୋଗ ହଉ କି ଜ୍ଞାନ ଯୋଗ ହଉ ଉଭୟ ଫଳ ପ୍ରାପ୍ତ ହବ। ଭାବାର୍ଥ ପ୍ରଭୁପାଦ ସବୁ ଭକ୍ତି ପରା ଅର୍ଥ କରିଛନ୍ତି, ପୁରା ଭକ୍ତି ଡାଣି ନେଇଯାଇଛି, କଳିଯୁଗରେ ତ ଜ୍ଞାନ ସାଧନ କରିପାରିବନି, ଆଉ ଏ ଯୋଉ ଅର୍ଥରେ ଭଗବାନ କୃଷ୍ଣ କହୁଛନ୍ତି ତ କିଏ କ'ଣ କରିବ? ଆ ପ୍ରକୃତରେ କର୍ମଯୋଗର ଲକ୍ଷ୍ୟଟା କ'ଣ କି? ଭକ୍ତି, କର୍ମଯୋଗର ଲକ୍ଷ୍ୟଟା ଭକ୍ତି ନା ଆଉ। କୃଷ୍ଣ କର୍ମ ମାଧ୍ୟମରେ କୃଷ୍ଣଙ୍କ ସହିତ ଯୁକ୍ତ ହୁଅ, ଚିତ୍ତଟା ଶୁଦ୍ଧି ହବ, ତାପରେ ତୁମେ ସ୍ୱରୂପ ଜାଗ୍ରତ ହବ, ଭଜନ ସାଧନ ଶ୍ରବଣ କୀର୍ତ୍ତନ କରିବ, କୃଷ୍ଣଙ୍କ କୃପା ଆସିବ, ତାପରେ ଜ୍ଞାନ ସ୍ତରକୁ ପଳେଇବ। ଭାବାର୍ଥ ଭୌତିକ ଜଗତର ବିଶ୍ଲେଷଣାତ୍ମକ ଅଧ୍ୟୟନ ଅର୍ଥାତ୍ ସାଂଖ୍ୟ ଯୁଗର ଉଦ୍ଦେଶ୍ୟ ହେଲା ଭୌତିକ ସ୍ଥିତିରେ ଆତ୍ମାକୁ ଖୋଜି ପାଇବା। ଜ୍ଞାନୀମାନଙ୍କର କ'ଣ ସେମାନେ ସାଂଖ୍ୟ ଯୁଗ ଫଲୋ କରନ୍ତି ନା? ସାଂଖ୍ୟ ଯୁଗର ଅର୍ଥ କ'ଣ? ବିଶ୍ଲେଷଣାତ୍ମକ ଆନାଲିଟିକାଲ ଷ୍ଟଡି କୁହାଯାଏ। ଆମର ଯେମିତି ଶରୀର ଆଉ ଆତ୍ମା, ଆମେ କାହା କଥା ଚିନ୍ତା କରୁଛେ ବେଶୀ କହିଲ? ବଞ୍ଚେଇକି ରଖିଛି କିଏ? ଆତ୍ମା। ଆତ୍ମା ହେଲା ଚିତ୍, ଶରୀର ହେଲା ଅଚିତ୍, ଚିନ୍ତା କାହାର ହଉଛି? ସର କେମିତି ଖାଇବି, କେମିତି ରହିବି, ଭବିଷ୍ୟତ ମୋର କ'ଣ ହବ, ମୋ ଦେହ ଏମିତି ହେଇଗଲା, ମୋର ଏମିତି ହେଇଗଲା, ଚିନ୍ତା କାହାର ହଉଛି? ଏଇଟାକୁ ଆନାଲିଟିକାଲ ଷ୍ଟଡି କୁହାଯାଏ। ଜ୍ଞାନୀମାନେ କ'ଣ କରନ୍ତି? ଚିନ୍ତନ କରନ୍ତି। ଆଚ୍ଛା ଗୋଟେ ଜିନିଷ ଆସିକି ପହଞ୍ଚେଲା, ଏଟା ଶରୀର ନା ଆତ୍ମା? ଜ୍ଞାନୀମାନଙ୍କର କାମ ହେଲା ଚିତ୍ ଅଚିତ୍, ଚିତ୍ ଅଚିତ୍ ସବୁବେଳେ ବିଶ୍ଲେଷଣ କରିବେ, ଏଇଟା ବିଶ୍ଲେଷଣ କରିକି ସେମାନେ ଆତ୍ମସ୍ତରକୁ ଯିବେ। ଆଉ ତୁମର ଏଇଟା କରିପାରିବେ ବର୍ତ୍ତମାନ କଳିଯୁଗରେ ଚିତ୍ ଅଚିତ୍ କହିବ, ପ୍ରସାଦ କହିବ, ଭୋକ ଲାଗିଲାନି, ଠିକ୍ ଅଛି, ଶରୀର ଖାଇବ, ତ ମୋର ଆତ୍ମାର କିଛି ଖାଇବାର ନାହିଁ, ମୁଁ ରହିବି ରହିବ, ସେ ମଠ ମନ୍ଦିର ହାଣ୍ଡି ଭାଙ୍ଗି ପକେଇବ ବାଡ଼ି ରହିବ, ତୁ କହିବ ନା ମୁଁ ଅଚିତ୍ ଅଚିତ୍, ମୋର ଏଟା ଅଚିତ୍, ଏଟା ମୋର ଅଚିତ୍, ହଁ ପଇସା ପତ୍ର ନାହିଁ, କିଛି ନାହିଁ, ହଉ ଠିକ୍ ଅଛି, ଏଟା ଅଚିତ୍ କ'ଣ ଅଛି? ଆନାଲିଟିକାଲ ଷ୍ଟଡି ତୁମେ କରିପାରିବ, ଚିତ୍ ଅଚିତ୍, କୋଉଟା ଆତ୍ମା କୋଉଟା ଶରୀର, ଏଇଟା କ'ଣ ଆନାଲିଟିକାଲ ଷ୍ଟଡି କରିକି ତୁମେ ଯାଇପାରିବ ସେ ଲେବୁଲକୁ? ଯାଇପାରିବନି, କଳିଯୁଗରେ ହାଇପାରିବନି। କିନ୍ତୁ ପ୍ରଭୁବାସ ଭକ୍ତି ଅର୍ଥ ଲେଖିଛନ୍ତି। ଭୌତିକ ଜଗତରେ ଆତ୍ମା ହେଉଛନ୍ତି ବିଷ୍ଣୁ ବା ପରମାତ୍ମା। ଭଗବାନଙ୍କର ସେବା ପରମାତ୍ମାଙ୍କର ସେବାର ପ୍ରବନ୍ଧ କରେ। ଗୋଟିଏ ପନ୍ଥା ହେଉଛି ବୃକ୍ଷର ମୂଳକୁ ଖୋଜି ପାଇବା ଏବଂ ଅନ୍ୟଟି ହେଉଛି ମୂଳର ଜଳସେଚନ କରିବା। ବହୁତ ସୁନ୍ଦର ପ୍ରଭୁପଦରେ ରଚନା କରିଛନ୍ତି ଏ ଦୁଇଟାକୁ। କେତେ ସୁନ୍ଦର ରଚନା କରିଦେଲେ, ଗୋଟେ ହେଲା ବୃକ୍ଷର ମୂଳକୁ ଖୋଜି ପାଇବା, ଅନ୍ୟଟି ହେଉଛି ବୃକ୍ଷର ମୂଳରେ ଜଳସେଚନ କରିବା। ଆମର ମୂଳ ଖୋଜିବା କ'ଣ ଦରକାର? ଜ୍ଞାନଟା କ'ଣ? ଜ୍ଞାନଟା ହେଉଛି ମୂଳ ଖୋଜା ହେଉଛି। ଶରୀର କ'ଣ, ଆତ୍ମା କ'ଣ, ଚିତ୍ କ'ଣ, ଅଚିତ କ'ଣ, ଏମିତି ଖୋଜି ଖୋଜି ଆତ୍ମାକୁ ଯିବେ। ତାପରେ ଆତ୍ମା କ'ଣ, ଆତ୍ମା କାହାର ଅଂଶ ପୁଣି ଖୋଜିବେ, ପରମାତ୍ମାଙ୍କ କତିକି ଯିବେ। ସେ କ'ଣ ଏ ଗଛର ମୂଳ ଖୋଜିବ, ଏଇ ଭଣ୍ଡା ଗଛ ଅଛି, କଦଳୀ ଅଛି, ତା ମୂଳ ଖୋଜାରେ ମୂଳ ଖୋଜି କାହିଁ ହଣ୍ଡା ହଇରାଣ ହବ? ତଳା ତଡ଼ି କରି ମାଟି କରିକି ସେ କୁଆଡେ କ'ଣ ହବ? ସେ ଚେର କୋଉଠି ତାକୁ ପାଇବନି, ସେ କେତେ ଭିତରୁ ଯାଇଛି? ଆମର ମୂଳ ଖୋଜିବା ଦରକାର। ଗଛ ମୂଳରେ ପାଣି, ଭକ୍ତି ଯୁଗରେ ହେଲା ନିୟମଟା ସେ ଗଛ ମୂଳରେ ପାଣି ଦେଇଦେବ, ପାଣି ଦେଲେ ତାର ମୂଳ ତାର ଅଟୋମେଟିକ ଷ୍ଟ୍ରଙ୍ଗ ହେଇକି ରହିବ। ତାର ମୂଳ ତାର ଠିକ ରହିଲେ ଆମର ମୂଳ ଖୋଜିବା କ'ଣ ଦରକାର ଅଛି? ଆମର ଜଳ ଦବାର ଅଛି। ଯେମିତି ମୂଳ ଖୋଜିବା ଆଉ ଜଳ ଦବା ଦୁଇଟା ଜିନିଷ ଶିଖଉଛନ୍ତି ସେ କଥା। ଗୋଟିଏ ପନ୍ଥା ହଉଛି ବୃକ୍ଷ ମୂଳକୁ ଖୋଜି ପାଇବା, ଅନ୍ୟ ହଉଛି ବୃକ୍ଷ ମୂଳରେ ଜଳସେଚନ କରିବା। ସେ ହଉଛନ୍ତି ବିଷ୍ଣୁ। ବିଷ୍ଣୁଙ୍କର ସେବା କରିବା କ'ଣ ହେଲା? ଜଳସେଚନ। ଆଉ ବିଷ୍ଣୁଙ୍କୁ ଖୋଜିକି ପାଇବା ସେଟା କ'ଣ ହେଲା? ସାଂଖ୍ୟ ଯୋଗ ଜ୍ଞାନ। କେତେ ସୁନ୍ଦର କଥା ଗୋଟେ। ଆମର କ'ଣ, ଆମେ ଜାଣିନି ବିଷ୍ଣୁ କୋଉଠି, ବୈକୁଣ୍ଠ କୁଆଡେ, କୋଉଠି ତାଙ୍କ ମୂଳ କୁଆଡେ, କୋଉଠି କ'ଣ ଉର୍ଦ୍ଧ ମୂଳ ମଧ୍ୟସାକାମ ଶାଶ୍ୱତ ପ୍ରାଉର ଅବ୍ୟୟମ ସନ୍ଦାସୀ ଯଶ୍ୟ ପର୍ଣ୍ଣାନୀ ବେଦସ ବେଦବିତ ଖୁସି ଲେଖିଦେଲେ ଗୀତାରେ ଆମେ କହିଦେଲୁ। କୃଷ୍ଣ କହିଦେଲେ କୁଆଡେ ତାଙ୍କ ମୂଳ, ସେ ଗୋବର ଗଛ ଗୋଟେ ଅଛି, ତା ଓଲଟା ତା ମୂଳ ଅଛି କୁଆଡେ, ଉପରେ ଗଛ ଅଛି ତଳକୁ। ଆମର ଏତେ କଥା କ'ଣ ବୁଝିବା ଦରକାର? ମୂଳ ଖୋଜି 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 ଏଇ ଆନାଲିଟିକାଲ ଷ୍ଟଡିରେ କ'ଣ ଯାଏ? ସେ ତ ଜ୍ଞାନ ନ ପାଇବେ, ସବୁ ମାୟା ବୋଲି କରିବେ। କ'ଣ କୃଷ୍ଣ କୋଉଠି ଅଛନ୍ତି, କୋଉଠି ହୃଦୟ ଭିତରେ ଆତ୍ମା ଅଛି, କ'ଣ ଅଛି, ସେ ଖୋଜିବେ ନ ପାଇବେ। ସେ ମାୟାବାଦୀ ଯାଏ ଭଗବାନ ଭଗବାନ କିଏ ନାହାନ୍ତି, ଛାଡ଼ ବେକାରୀ ଆକ ଖୋଜୁ ନା, ତମେ ଭିତରେ କୋଉଠି ଆତ୍ମା ଅଛି ଖୋଜିବ ଦେଖିବା। ଯାଇକି ଆପଲ ଫାପଲ କୁହ ମାଗେ, ଆମ ଆତ୍ମାଟାକୁ ବାହାର କର, କୁହ ନା ଦେଖିବା କୋଉଠି। ଆଜ୍ଞା ଏତେ ସେ ଅପରେସନ, ସେ ଅପରେସନ କରୁନାହାନ୍ତି ସିଏ ଛୁଆ ତ ସବୁ ଆଜିକାଲି ଆମ ମୁଣ୍ଡରେ ଗୁଡା ପଶେନି। ଆମେ ତ ସରଳରେ କୃଷ୍ଣଙ୍କୁ ବିଶ୍ୱାସ କରୁଛୁ, ଏତେ କ'ଣ ଦରକାର? ଯେତିକି ବାଟ ନେବେ ନେବେ, ଚାଷ କଲେ ଚାଷ କରିବୁ, ଯାହା କଲେ କରିବୁ, ସେ କୃଷ୍ଣଙ୍କୁ ଭଜନ କରିବୁ। ଏତେ କଥା କିଏ ମୁଣ୍ଡ ପୁରିବ? ଆଜିକାଲି ଏଗୁଡା ତ ପାଠ ପଢିକି ଆସେ ନା, ଆଗରେ ତ ଅଧା ବିଶ୍ୱାସ ଅଧା ବିଶ୍ୱାସ ନା। ସେ ପିଲାମାନେ ପଚାରନ୍ତି, ଆଜ୍ଞା ଯଦି ଆତ୍ମା ଅଛି ତାହେଲେ ହାର୍ଟ ଅପରେସନ ହଉଛି, ଆତ୍ମା କୁଆଡେ ଯାଉଛି, କ'ଣ କହିବୁ ତାକୁ? ସେ ହାର୍ଟ ଅପରେସନ ସର୍ବଶେଷ ଚାହାଁ ହୃଦୟ ସନ୍ନିବିଷ୍ଟ, ତା ହୃଦୟରେ ତ ଅଛନ୍ତି, ତାହେଲେ ହାର୍ଟ ଅପରେସନ ବେଳେ ଆତ୍ମା କୁଆଡେ ଯାଉଛି? ତ ତୁ କ'ଣ ବୁଝେଇବୁ ବୁଝା? ହାର୍ଟ ଅପରେସନ ଯଦି ଆତ୍ମାଟା ଅଦୃଶ୍ୟୟମ ଅସ୍ପର୍ଶ୍ୟ, ଭଗବାନ କହୁଛ ନା, ଆଉ ଦେଖିପାରିବନି, ତାକୁ କିଛି ଛୁଇଁପାରିବେନି, ତାଙ୍କର ଏଇ ଶକ୍ତି ଅଛି। ଭୂତଟା ଘର ଭିତରେ ପଶିଲା ବେଳକୁ ସେ କାମ କରି ତାକୁ ଦେଖିପାରୁନି। ଯିଏ ଯୁକ୍ତି କରୁଛି, ମୁଁ ତାକୁ ସେଭଳିଆ ତାଙ୍କୁ ଆଉ ଶାସ୍ତ୍ର କହିବେନି, ତାକୁ ଏମିତି ବାଣ ମାରିବି ତା ମୁହଁଟା ମକା ହବ ଯେମିତି। ଆରେ ଗଧ ଗୁଡାକ ତୁମେ ତୁମେ ଭାବୁଛ ଆଉ ଏଠିକି ଶାସ୍ତ୍ରରେ କିଛି ନାହିଁ, ତାକୁ କାହିଁ ଶାସ୍ତ୍ର କଥା କହିବ? ଶାସ୍ତ୍ର ଲୋକ ଜ୍ଞାନୀ ଲୋକ ଶାସ୍ତ୍ର କଥା କହିବ, ଅନ୍ୟ ଲୋକଙ୍କୁ ଯୁକ୍ତି କରିବ, ଯୁକ୍ତିଟା ଏମିତି ହେଇଥିବ ପରମାର୍ଥ ଯୁକ୍ତି, ତା ବୁଦ୍ଧିଟାକୁ ଗୁଡ଼ମ କରିକି ଛାଡ଼ିବ। ମତେ ଯେ ପଚାରିଲା, ମୁଁ ତାକୁ ସେୟା କହିଲି, ଭୂତ ତମ ଘରେ ଥିବ, ତୋ ଦେହରେ ପଶିଥିବ, ସେଠି କାମ କରୁଥିବ, ତୁ ଭୂତକୁ ଦେଖିପାରୁଛୁ? ଦେଖିପାରୁନି। ଗୁଣିଆ ଆସିକି ଛଡ଼େଇବ, ତୁ ଜାଣିପାରିବୁ? ଜାଣିପାରିବୁନି। ଭୂତଟା ବା ଏହା କରୁଛି, ଗୋଟେ ସୂକ୍ଷ୍ମ ଆତ୍ମାଟା ଏହା କରିଦେଉଛି। ଆଉ ଆତ୍ମା ସେଭଳିଆ ଯେତେବେଳେ ହାର୍ଟ ଅପରେସନ ହଉଛି, ଆତ୍ମା ତାର ଲୁଚି ଯାଉଥିବ, ଡକ୍ଟର ବାଟ ପାଇବନି। ତାପରେ ତ ଡକ୍ଟର ଅପରେସନ କରି ସେଟ୍ କରିଦେଲା, ପୁଣି ଯଦି ଆତ୍ମା ପଳେଇଗଲା ତାହେଲେ ଡକ୍ଟର ବି କିଛି କରିପାରିବନି। ଆଉ ତୁମେ ସେଟା କାହିଁ କହୁଛ? ଯଦି ସିଏ ଯୁକ୍ତି କରିବ ମୋ ସାଙ୍ଗରେ, ନା ସେ କୋଉଠି ଆତ୍ମା ରହୁଛି, ଆତ୍ମା ରହୁଛି? ଡକ୍ଟର ଯେତେବେଳେ ଅପରେସନ କରି ଡକ୍ଟର ଆତ୍ମା ଯାଇକି ନା, ଇଏ ରୋଗୀ ଆତ୍ମା ଡକ୍ଟର ଆତ୍ମା କେତେ ରହିଯାଉଛି, କ'ଣ ଅସୁବିଧା ହେଇଗଲା? ସେ ତ ଆତ୍ମା ଆତ୍ମାକୁ ଅପରେସନ କରୁଛି, ଆଉ ଅସୁବିଧା କ'ଣଟା ହଉଛି? ଆତ୍ମା ତ ସବୁ ରୋଗ ଅପରେସନ କରୁଛି, ଆତ୍ମା ଚାହିଁଲେ ସବୁ କରିବ, ଟ୍ରାନ୍ସଫରଟା ଆତ୍ମା କରୁନି ନା, ଦେହଟା କରୁଛି, ତାର କର୍ମ ଫଳ ଥିଲା ପୁଣି ନା, ଆତ୍ମା ତାର ଯେଉଁଠି ରହିବ, ଲୁଚିକି ରହୁ କି ଯେଉଁଠି ରହୁ କି, ସେ ତାର ଛପି ଯାଉ ଭୂତ ଭଳିଆ, ପୁଣି ଆସିକି ତାର ଇଏ କରୁ। ଯୁକ୍ତି ତର୍କରେ ବସ୍ତୁ ଏଟା ଫୋର୍ଥ ଡାଇମେନ୍ସନ ଜିନିଷଟା, ଯୁକ୍ତି କ'ଣ କରିବ ତୁମେ? ଅଦୃଶ୍ୟ ଅସ୍ପର୍ଶ୍ୟ ଭଗବାନ କହୁଛି, ଆମେ ଏଣେ ଆତ୍ମତତ୍ଵ କହୁଛନ୍ତି, ଏଣେ କହିଦେଉଛନ୍ତି ତୁମେ ତାକୁ ଛୁଇଁ ପାରିବନି। ଅଚ୍ଛେଦ୍ୟ, ହଁ ଅଚ୍ଛେଦ୍ୟୟମ୍ ଅକ୍ଲେଶ୍ୟୟମ୍, ଅଶସ୍ୟୟମ୍ ଅସ୍ତ୍ରଶସ୍ତ୍ରରେ କାଟିପାରିବନି, ଏଇଠିରେ ଏଇଥିରେ ଏଇ ବୈଜ୍ଞାନିକ ମାନଙ୍କୁ ତା ମୁଣ୍ଡକୁ ଗୋଲ କରିଦିଆ ହବ। ତୁମେ ଯୋଉ ଅସ୍ତ୍ର କାଟୁଛ କଣ ଲେଖିଲେ ଅଚ୍ଛେଦ୍ୟ ଅୟମ୍, ସେ ସେ ଲେଖିଲେ ଅଚ୍ଛେଦ୍ୟୟମ୍ ବାୟବୀୟ ଅସ୍ତ୍ର, ଆଉ କଣ ଜଳର ଯୋଉ ଅସ୍ତ୍ର ଗୁଡା କଣ, କି ଅସ୍ତ୍ର ଏଟା କୁହାଯାଏ ସଂସ୍କୃତ, ପର୍ଜନାସ୍ତ୍ର ବାୟବୀୟ ଅସ୍ତ୍ର, ଯୋଉ ଆଟମ୍ ବମ୍ରେ ତୁ ମାରିପାରିବି ନା ତୁମକୁ, କୋଉଥିରେ ମାରିପାରିବି ନା ତୁମକୁ, ଅଚ୍ଛେଦ୍ୟ ବା କାଟିଲେ ତ ମରିବ, ସିଏ ମଣିଷଟା ମରିବ କେମିତି, କାଟିଲେ ମରି ମରିବ, ଆସି ଯୋଉଟା ମାରୁଛ କଣ ଆତ୍ମା ମରୁଛି, ତୁମେ ସେ ଦେହଟାକୁ ମାରିଦେଲେ ସୁଟ କଲେ ଦେହଟା ନଷ୍ଟ ହେଇଗଲା, ଦେହ ତ ନଷ୍ଟ ହେଲା ଆତ୍ମା କହିଲା ଠିକ ଅଛି ମୁଁ ଏଠି ରହିବି କାହିଁକି, ମୋ ଘର ପୋଡ଼ିଗଲା, ତୁମ ଘର ପୋଡ଼ିଗଲେ ତୁମେ କଣ କରିବ, ମୋ ଘର ମୁଁ ଭଙ୍ଗା ଘର ରହିବି, ତୁମେ କହୁଛ କି ମୁଁ ରହିବିନି, ଆତ୍ମା କହିଲେ ଠିକ ଅଛି ୟା ଦେହ ତ ନଷ୍ଟ ହେଇଗଲା ନା ଏଠି କାହିଁ ରହିବି, ମୁଁ ଛାଡ଼ିବ ପଳେଇବ, କଣଟା ଅସୁବିଧା ହେଲେ ବୁଝିବା କିଛି କଷ୍ଟ ନାହିଁ, ଡକ୍ଟର ଅପରେସନ କଲେ ବି ଆତ୍ମା ସେଠି ତାକୁ ତ କାଟି ହବନି, ତୁମ ହାର୍ଟରେ ସେ କଣ କାଟୁଥିବ, ସେ କଣ ଯିଏ ହାର୍ଟ ଦେଖିଥିବ, ସେ ବେଲୁନ ଫେଲୁନ କଣ କଟାକଟି କରୁଥିବ, ସେ ସେଇଠି ରହିଥିବ, ତୁମେ ତ କାଟିପାରିବନି ତାକୁ। ଏସବୁ ତର୍କର ଗୋଟେ ହେଲା ଜଳ, ଜଳ କେତେ ପ୍ରଭୁ ସୁନ୍ଦର ଲେଖିଲେ, ଏଇଟା ମୁଁ କେମିତି କାହାର ଦେଖୁନି, ଏ ସାଧୁଙ୍କର ଏଇ ହଉଛି କରୁଣା, ସାଧୁଙ୍କର ଏଇଟାକୁ ଏସବୁ ବେଦବାକ୍ୟ ଭଳିଆ, ଗୋଟେ ହଉଛି ବୃକ୍ଷର ମୂଳ, ଆଉ ଗୋଟେ ହେଲା ବୃକ୍ଷର ମୂଳରେ ଜଳସେଚନ କରି, ଆଉ ଗୋଟେ ବୃକ୍ଷ ମୂଳ ଖୋଜିକି ପାଇବା। ଏ ଯୋଉ ଜ୍ଞାନୀମାନେ କଣ କରନ୍ତି, ବୃକ୍ଷର ମୂଳ ଖୋଜନ୍ତି, କଣ ଖୋଜିବେ, ଏ ଜଗତ ମୁଁ କେମିତି ଆଇଲି, ଏ ଜଗତ କେମିତି ସୃଷ୍ଟି ହେଲା, ଏଥିରେ କଣ ଚିତ ଅଛି, କଣ ଅଚିତ ଅଛି, ଦେହ କଣ, ଦେହରେ କଣ ଅଛି, କଣ ସେ ନାଇଁ, ଏଇ ଯୋଉ ମାୟାବାଦୀ ଗୁଡାକ ଓଡ଼ିଶାର ନାହାନ୍ତି ନା, ସେ ଯୋଉ ଲେଖିଛନ୍ତି କଣ ଅଭିରାମ ପରମହଂସ, ଇଏ ଯୋଉଟା ଏସବୁ ମାୟାବାଦକୁ କଣ, ସେ ଅଜପା ନାମ କର, ସେ ଭିତରେ ସେ ଏତେ ବାୟୁ ବୁଲୁଛି, ଏତେ ନାଟକ ଅଛି, କଣ ସବୁ ସବୁ ଏଗୁଡା କଣ ସବୁ କହୁଛନ୍ତି, ସବୁ କେତେ ତାଙ୍କର କଣ ଛନ୍ଦର ଏଗୁଡା ସବୁ ଲେଖିଛନ୍ତି, ଆଉ ସେଇଟା ସବୁ ଏଇ ମାୟାବାଦ ଗୁଡା, ସେ ଖୋଜି 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 ବାଟ ପାଇବେନି, ଆଉ କୁଆଡେ ଆତ୍ମା ରହିଲା, କଣ କହିଲା, ସେ ତ ସିଏ ଲେଖିବେ, ସେ ସବୁ ଅଜପା ନାମ ଜପ କର, ସେ କିଛି ହବନି, କଣ ରେ ଅଜପା ନାମଟା ପୁଣି ଜପ କଣ କରିବ, ତା ନାଁ ତ କହୁଛ ଅଜପା, ଅଜପା ମାନେ କଣ, ଦେଖୁ ନା ସେ ତା ଟର୍ମ କେମିତି ଲେଖିଛନ୍ତି, ଅଜପା ମାନେ ଅ ଅର୍ଥ ସଂସ୍କୃତରେ ନ ଲାଗେ, ନ ଜପା, ଯୋଉଟା ଜପ କରି ହବନି, ପୁଣି ତାକୁ ଜପ କଣ କରିବ, ଅଜପା ମନ୍ତ୍ର, ଅଜପା ମନ୍ତ୍ରକୁ ଜପ କର, ଯୋଉ ମନ୍ତ୍ର ଜପ କରା ହବନି ତାକୁ ପୁଣି ଜପ କଣ କରିବ, ସବୁ ମାୟାବାଦ, କାରଣ ସେ ଖୋଜି ଖୋଜି ବାଟ ପାଆନ୍ତି, ଯେତେବେଳେ ବାଟ ନ ପାଆନ୍ତି ଯାହା ଲେଖିବେ ତାହା ଲେଖିବେ, ଆଉ କଣ, ଯେତେବେଳେ ବାଟ ନ ପାଇବ ତୁମେ ତା ଯାହା ଲେଖି ପକେଇବ, ଜ୍ଞାନ ନ ମିଳିଲେ ତୁମେ ଯେ ଛୋଟ ପିଲା, ତାକୁ ଯେତେବେଳେ ଜ୍ଞାନ ନ ମିଳିବ ତାକୁ ତୁ ଲେଖିଲୁ, ତାର କଣ ଅନେଇକି ପର୍ବତ ଲେଖିକି ତାର ଗୋଟେ କୁକୁର ମୁକୁର କଣ ତାର ଆଙ୍କି ପକେଇ, କାରଣ ସେ ଜ୍ଞାନ ମିଳୁନି, ମଣିଷକୁ ଯେତେବେଳେ ଜ୍ଞାନ ନ ମିଳେ ସେ ତାର ଯାହା ପରେ ବାଚଳା ଭଳିଆ କହିବ, ଏମାନଙ୍କର ସବୁ ବାଚଳତା ଆସିଛି, କାହିଁକି ଜଣେ ଖୋଜିଛନ୍ତି ବହୁତ ବହୁତ ଖୋଜି 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 କିଛି ବାଟ ନ ପାଇଛନ୍ତି, ଯାହା ପରେ ତା ସବୁ ଲେଖି ପକେଇଛନ୍ତି, କିଛି ଗୀତା ପଢିଛନ୍ତି, କିଛି ଭାଗବତ ପଢିଛନ୍ତି, କିଛି ପୁରାଣ ପଢିଛନ୍ତି, ପଢିଛନ୍ତି ନା ନ ପଢିଛି, କଣ ଲେଖିଛନ୍ତି ନା କଣ, ସବୁଥିରେ ମିଶେଇ ଗୋଳେଇ ଘାଣ୍ଟିକି ଆଉ କେତେବେଳେ ବାଟ ପାଇନାହାନ୍ତି ଲେଖି ପକେଇଛନ୍ତି, ଆଉ ହଜାର ହଜାର ଶିଷ୍ୟ, ଆଉ ତୁମେ କହିଲେ ହଜାର ଶିଷ୍ୟ କରିବ, ହଜାର ଲୋକ ତୁମର ଚେଲା ହେବେ, ତୁମେ ଦେଖି ଜାଣିନ କହିବ କଣ, ଯାହା ଗୋଟେ କହିବ ସେଇଟା ବେଦରକାର, ଚେଲାମାନେ ଲେଖି ପକେଇବେ, ଗୁରୁଦେବଟା କହିଲେ ଆଉ ଗୁରୁ କହିଛନ୍ତି, ଆଉ ଗୁରୁ ତାର ଯାହା କହୁଛି କହୁଥାଉ, ସେ ଜାଣୁ ନ ଜାଣୁ, ଜ୍ଞାନୀମାନଙ୍କର ଅବସ୍ଥା ଏଇଆ, ସେ ବାଟ ପାଆନ୍ତିନି, ଆଉ ବାଟ ବଣା ହେଇଯିବେ, ଆଉ ସେ ଅବଟା କଣ ଅବଣା ବାଟ, ସେ ତାଙ୍କ ସବୁ ପଦ ଅଛି ବା ସବୁ, ସେ କାଇଁ ସିଏ ତ ବାଟ ପାଇନି, ସେ ବାଟ କଣ କଣ କହିବ, ସିଏ ବାଟ ପାଇଲାନି, ସେଥିପାଇଁ ଲେଖିଲା ବାଟ, ତୁମେ ବାଟ ପାଇବନି, ସିଏ ଏ ଆନାଲିଟିକାର ଷ୍ଟଡିରେ ଯାଇଛନ୍ତି ସବୁ, ଏଇଟା ଜ୍ଞାନୀ ଲୋକଟା ଯେ ବହୁତ ପଢିଛନ୍ତି, ପଢି ପଢି ସେ ସବୁ ଜାଣିଛନ୍ତି, କୃଷ୍ଣ କେମିତି ସ୍ୱର ଧୋଇଲେ, ସେ କେମିତିକା ହେଲେ, କଣ କେମିତି ହେଲେ, ତ ସବୁ ଚିନ୍ତା କରିକରି ହେଲେ ଏଗୁଡା କିଛି ନାହିଁ, ସେ ଅଜପା କରିଦିଅ, ଅରୂପା କରିଦିଅ, ସବୁ ଉଡେଇ ଦେଲେ, ମାୟାବାଦ ସବୁ ନିରାକାରବାଦ ହେଇଗଲେ, ତୁମେ ବି ଖୋଜୁ ନା କାଲି ଗୀତା ପଢିବ, ଭାଗବତ ପଢିବ, ସବୁ ମୁଣ୍ଡ ଖର୍ଚ୍ଚ କର, କଣ ଜନ୍ମ କର୍ମ ସେ ଦିବ୍ୟ ଦିବ୍ୟ ହେଲେ ପୁଣି ବସୁଦେବ ଦେବ କି କେମିତି କଣ ହେଲା, ସେଠି ଆଇଲେ ପୁଣି କଣ ଏମିତି ହେଲା, ସେଠି ପଳେଇଗଲେ ଗୋଟେ ପର୍ବତକୁ ଟେକି ପକେଇଲେ, ପୁତନାକୁ ମାରିଦେଲେ, କେମିତି କଲେ ମୁଁ ଜାଣିବି, ତାର ତ ବୁଦ୍ଧି ଖର୍ଚ୍ଚ କରିବ, କେମିତି ସେ କୃଷ୍ଣ ଛଅ ବର୍ଷ ଛଅ ମାସରେ ସେ କେମିତି ପୁତନାକୁ ମାରିଲେ, କେମିତି କଲେ, ଆଚ୍ଛା ଛଅ ମାସରେ ଛୁଆ କଣ ମାରିଦେବ ଗୋଟେ ପୁତନାକୁ, ତୁମେ ତ ବୁଦ୍ଧି ଖର୍ଚ୍ଚ କରିବ, ସେସବୁ ତୁମ ସବୁ କଳ୍ପନା ଲାଗିବ, ଏସବୁ କିଛି ନାହିଁ, ଏଇଟା ସବୁ ମାୟା, ଏଇଟା ମାୟାରେ ରୂପ ଗୋଟେ ଧରିକି ଏଇଟା ସବୁ ମ୍ୟାଜିକ୍ କରୁଛନ୍ତି, ଆଉ ସେଟା ସେମାନଙ୍କ ମତଟା ଏଇଆ ନା, ଆଉ କଣ, ବୁଦ୍ଧିଟା ଯେତେବେଳେ ଖୋଜିବ ସେ ଗୋଟିଏ ଟର୍ମରେ, ସେ ଭଗବାନ ସେ ଗୋଟିଏ ଟର୍ମ ଲାଗିଲା, ସେ ଗୋଟିଏ ଟର୍ମଟାକୁ ସେ ବୁଝିପାରନ୍ତି, ସେ ଟର୍ମଟା କଣ ହେଲା, ଯତୋ ଭକ୍ତିର ଅଧୋକ୍ଷ ଯେ ଅହିତୁକୀୟ ପ୍ରତି ଆତ୍ମା ଜୟ ଆତ୍ମା ସୁପ୍ରସିଦ୍ଧ। ଭଗବାନଙ୍କ ନାମ ଅଧୋକ୍ଷଜ, ଅଧୋ ଅକ୍ଷଜ ଯଶ୍ୟ ସ ଅଧୋକ୍ଷଜ। ଇନ୍ଦ୍ରିୟ ମାନେ ସବୁବେଳେ ତଳେ ରହିବେ, ଭଗବାନ ପାଖରେ ପହଞ୍ଚିପାରିବେ। ଆମ ବୁଦ୍ଧିଟା ଆମ ପାଖରେ କାମ କରିବନି, ଆଉ ଭଗବାନ ପାଖରେ କଣ କାମ କରିବ? ତମ କେଶ କେମିତି ବଢୁଛି ମତେ ଦେଖେଇଲା, ଦେଖିବା କଣ ଖାଇଲେ କେଶ ବଢୁଛି, କଣ ଖାଇଲେ କେଶ ବଢୁଛି ମତେ କୁହ, କଣ ଖାଇଲେ କେଶ ବଢୁଛି? ହଁ, ଶାଗ ଖାଇଲେ କେଶ ବଢୁଛି? ଚାଲ ଦେଖିବ, ସେ ପାଣି ଖାଲି ପିଉଛନ୍ତି। ମୁଁ ଏଇ ଭୁବନେଶ୍ୱର ସେଟା ଗୋଟେ ଥିଲା, ଭୁବନେଶ୍ୱର ଅଛି, ସେ ବିଦେଶରେ ମୁଁ ଦେଖିଛି। ସିଏ ତାର କହିବ, ତାର ଖାଲି ଗହମ ବାଦାମ ଏଇଟା ଭିଜେଇବ ଖାଇବ, ତାର କେମିତି କେଶ ହଉଛି? ତମ ଶାଗ ଖାଇଲେ କେଶ ହଉଛି? ଭିଟାମିନ ମତେ କଣ ଦେଖେଇବ? ଭିଟାମିନ ତୁମେ କଣ ଦେଖ, କେଉଁଥିରେ କଣ ଭଗବାନ ତିଆରି କରୁଛନ୍ତି ତୁମେ କିଛି କହିପାରିବେ? ଭୁବନେଶ୍ୱରରେ ସେ ଗୋଟେ ଲୋକଟା ଅଛି, ସେ କିଛି ଖାଇବ, ସେ ଖାଲି ଗହମ ମୁଠା ପକେଇବ, କହିବ ଭଗବାନ କୁକିଂ କରିଦେଇଛନ୍ତି, ଆମେ କି ଦରକାର, ପାଣିରେ ବତୁରାଇ ଦେବ, ତାକୁ ଚୋବେଇ ଖାଇବ। ଭାଇ ତୁମେ କାହିଁକି ଏତେ ରୋଷେଇ କରୁଛ? ବିଦେଶରେ ବି ସେ ଲୋକଟା ସେୟା, ଗ୍ୟାସ ଫ୍ୟାସ୍ ତୁମେ ରଖନି ମତେ, ସେ ତାକୁ ସେ ଆମ ପୁରୁଷୋତ୍ତମ ତୀର୍ଥ ପ୍ରଭୁ ଘରେ ତାର ମୁଁ ଗଲେ ଛାତ ରୁପ କାମ ହଉଛି, ତାଙ୍କର ସହିତ ଟାଇଲ ନାଡ଼ି ବରଫ ପଡେ ନା, ତାଙ୍କର ସବୁ ଫାଇବର ଟାଇଲ ସେ ବସଉଛନ୍ତି, ସେ ତାକୁ ଆସି ସବୁବେଳେ ଯୁକ୍ତି କରେ ତାଙ୍କ ସାଙ୍ଗରେ, ତୁମେ ତୁମେ ଡିଭୋଟି ହେଇଛ, ତୁମେ କାହିଁକି ଏତେ ସମୟ ନଷ୍ଟ କରୁଛ, ଗ୍ୟାସ ଗୁଡା ଜାଳୁଛ, ଜାଳିକି କୁକିଂ କରି ଖାଉଛ। ସିଏ ବି ମୋଟା ହେଇଛି, ସେ ମୋଟା ସୋଟା ହେଇଛି, ମୁଁ ଦେଖିଲି ସେ ଟୋକାଟା, ସେ କହିଲେ ମୁଁ କିଛି ଖାଉନି, ଭଗବାନ ସବୁ କୁକିଂ କରି ଦେଇଛନ୍ତି, ତେଣୁ ଏଇ ଯୋଉ ତାର ବାଦାମ ଯୋଉ ଗ୍ରେନ୍ ସୋଡ଼ା ତା ବତରେ ଦେବ, ବତରେ ତା ଚୋବେଇ ଖାଇବ ଫଳ। ସେ ତାଙ୍କୁ କହୁଛି, କାହିଁକି ତୁମେ ରୋଷେଇ କରୁଛ? ମୁଁ ତାକୁ କହିଲି, ତାକୁ ପଚାର, କୃଷ୍ଣ କାହିଁକି ଅଗ୍ନିଟା ତିଆରି କରୁଛନ୍ତି ଘର ନିଆଁ ଲଗେଇବା ପାଇଁ? ତା ପଚାରିଲ, କୃଷ୍ଣ କାହିଁକି, କୃଷ୍ଣ ଯଦି ତୁମେ ଏତେ ବୁଦ୍ଧିଆ, ତାହେଲେ କୃଷ୍ଣ ଏଇ ଫାୟାରଟା ତିଆରି କଲେ କାହିଁକି? ଏବେ ସିନା ତୁମେ ଗ୍ୟାସ ଆଣୁଛ, ଆଗରୁ ଅଗ୍ନିଟା ଥିଲା, ତା କୃଷ୍ଣ ଅଗ୍ନି କାହିଁ ତିଆରି କରିଛନ୍ତି? ଗୋଟେ ମଣିଷକୁ ପୋଡ଼ିକି ପେଟ୍ରୋଲ ମାରିବା ପାଇଁ ନା କଣ? ନା ପଶୁମାନେ ତ ତମେ ରୋଷେଇ କରି ଖାଉନାହାନ୍ତି, ମାନେ ତାକୁ କହୁନା, ସେ ପଶୁମାନଙ୍କର ତ ବିବାହ ଫିବାହ ନାହିଁ, ସେ ଜଙ୍ଗଲ ଭିତରେ ରହୁଛନ୍ତି, ସେ କାହିଁ ରହୁଛି ସେଠିରେ? ସେ କାହିଁ ଲଙ୍ଗଳା ହଉନି? ସେ କାହିଁ ଡ୍ରେସ୍ ପିନ୍ଧୁଛି? ତାକୁ କହୁନା, ଲୋକଙ୍କୁ ଆଉ କଣ ତୁମେ ପାରିବେ? ତାଙ୍କୁ ଯୁକ୍ତି ଦ୍ୱାରା ତାଙ୍କୁ ପରାସ୍ତ କରାହବ? ଏମିତି ଏମିତି ଜିନିଷ ତୁମେ ଯୋଉ କହୁଛ କେଶ କେମିତି ହଉଛି ମତେ କୁହ, କେଶ କେତେ ପ୍ରକାର କଲେ ଦେଖିବ? ତ ଦାଢ଼ି ଦେଖିବ ସେ ଟାଣ ଟାଣ, ତ ନିଶ ଦେଖିବ ସେ ତ ହାତ ମାରିପାରିବନି, ଆଖି ଆଖି ପୋତା ଦେଖ କେଶ କେମିତିକା, ମଥା କେଶ ଦେଖିବ, କାନର ବେଳେ ବେଳେ କେଶ ଚାଲିଯାଉଛି, ଇଏ କେତେ କୋମଳ କେଶ, କେଉଁଥିରେ ତିଆରି ହଉଛି? ଅନ୍ନ ଖାଇବା ଲୋକର ତିଆରି ହଉଛି, ରୁଟି ଖାଇବା ଲୋକର ହଉନି? ଆମେ ଏଠି ଅନ୍ନ ଖାଉଛୁ, ବିଦେଶରେ ରୁଟି ଖାଉଛୁ, କିଏ କିଏ ଖାଲି ଗୁଡା ବଏଲ ସବଜି ସବଜି ଗୁଡା ଖାଇ କିଏ କେତେ ଲୋକ ବଞ୍ଚୁଛନ୍ତି? ଆଚ୍ଛା ଆମେ ତ ଏଗୁଡା ଖାଉଛେ, ମତେ କହିଲ ଏଇ ପଶୁ ଗୁଡା କଣ ଖାଉଛନ୍ତି, କୁକୁର କଣ ଖାଉଛି? ଇଏ ସମସ୍ତଙ୍କର କେଶ ଅଛି, ଯେତେ ପଶୁ ପକ୍ଷୀ କେଶ ନାହିଁ, ସେ ତ ଖବର ନାହାନ୍ତି ତାଙ୍କର କୋଉଠି କେଶ ଆସୁଛି, କୋଉ ଭିଟାମିନ ତୁମେ କୋଉ ବୈଜ୍ଞାନିକ ତୁମେ ଦେଖେଇଲ ମତେ? ତାଙ୍କର କେଶ କିଛି କିଛି ନାହିଁ, ଏ ଗୋମାତା ଦେଖ ତୁ, ତାଙ୍କର ଗନ୍ଧ ହଉନି ତାଙ୍କ ଦେହ, ଏ ବି ଜର୍ସି ଗୁଡା ଗନ୍ଧ ହେବେ ନା, ଦେଶୀ ଗନ୍ଧ ହେବେ? ଦେଶୀ ଗୋମାତା ବାସିବ ସବୁବେଳେ, ତାଙ୍କ ପାଖକୁ ଯିବ ସବୁବେଳେ ବାସି, ତାଙ୍କ ଦେହରେ କିନ୍ତୁ ବାସନା ଆସୁଛି। ମଣିଷ ତ ନିଜ ଜ୍ଞାନଟା ନିଜ ସ୍ୱର ଜ୍ଞାନ କହିପାରୁନି, ସେ ଆତ୍ମା କଣ ଜାଣିବ? ଏ ଆନାଲିଟିକା ଷ୍ଟଡିରେ ଏଡବ୍ଲ୍ୟୁଟିରେ ଭାରି ଗଡ଼ୁଆ, ସେ ଖାଲି ଚିନ୍ତନ କରିବେ କରିବେ କରିବେ, କେମିତି ହେଲା କେମିତି ହେଲା, ଏ ଲୋକଗୁଡା ସେ ଯୁକ୍ତି କରନ୍ତିନି, ଗଛ ଆଗେ ନା ମଞ୍ଜି ଆଗେ, କୋଉଠୁ ଆଇଲା କଣ ହେଲା କହିଲ ବାବା ଦେଖିଆ, ତାଙ୍କର ଗୋଟେ ବଡ ପ୍ରଶ୍ନ, ଗଛ ଆଗେ ନା ମଞ୍ଜି ଆଗେ, ବହୁତ ବଡ ପ୍ରଶ୍ନ, ଗାଁ ଗଲେ ଆଉ ତ କିଛି କିଛି ତ ଜ୍ଞାନ ଜାଣନ୍ତିନି, ସେ ବାବାକୁ ପରାସ୍ତ କରେନି, ଏଇଟା ସବୁ ପଚାରି, କିନ୍ତୁ ମଞ୍ଜି ଆସିଲା ଗଛ ଆସିଲା, ତ ସୃଷ୍ଟି ତ ନଥିଲା ନା, ସୃଷ୍ଟି ଜଣେ କରିଛନ୍ତି, ସୃଷ୍ଟି ଥିଲା, ତୁମେ ଏବେ ପଚାରୁଛ ଗଛ ଆଗେ କି ମଞ୍ଜି ଆଗେ, ସୃଷ୍ଟି ଆଗରେ କଣ ଥିଲା? ତୁମେ ତ ସେ ମାୟାବାଦୀ ଲୋକ କହୁଛ ନା, ସବୁ କାରଣ ଜଗଳ ଶୋଇକି ରହିଥିଲା, ସବୁ ତୁମେ ତ ମାନୁଛ ସେଟା, ତାହେଲେ ସୃଷ୍ଟି ଯେତେବେଳେ ଆରମ୍ଭ ହେଲା, ତାହେଲେ ଆରମ୍ଭ କରିବା ଲୋକ ପାଖରେ ସବୁ ଥିବ, ସେ ଗୀତରେ ଭଗବାନ କହିଥିଲେ ବୀଜ ମାଂସର ଭୂତାନ ବିଧି ପାର୍ଥ ସନାତ, ମୁଁ ସବୁଥିରେ ବୀଜ। ଆଉ ଯଦି ମଣିଷ ଯଦି ମଣିଷ ମଞ୍ଜିଟା ତିଆରି କରି, ତାହେଲେ ଘାସ ମଞ୍ଜି ଗୁଡାକି ଦେଖ, ଏଇ ବର୍ଷା ଆରମ୍ଭ ହେଇଗଲା, କେତେ ପ୍ରକାର ଘାସ, କାଲି ଦେଖିବ ହଜାର ଭେରାଇଟି, ଏ ବିଲକୁ ଯାଇକି ଦେଖିବ ଶହେ ହଜାର ଭେରାଇଟିର ଘାସ, ଚାଷୀ ତ ଧାନ କାଟିକି ନେଇ ଆଇଲା, ମୁଁ ତ ଦେଖି ଆଶ୍ଚର୍ଯ୍ୟ, ବିଲକୁ ଗଲାବେଳେ ମୁଁ ଦେଖିଲି, କାଲି ଯାଇକି ଦେଖିଲି ଘାସ ହଜାର ପ୍ରକାରର ଘାସ, ସେ ଯୋଉ ଆମର କି ମୁଟି ଶାଗ ଗୋଟେ କୁହନ୍ତି, ମୁଟି ଶାଗ ମିନପୁର ମୁଟି ଶାଗ ଜାଣିଛ ନା ନାହିଁ? ଆଚ୍ଛା ମୁଟି ଶାଗ ତ ପାଣି ହେଇଯିବ ପଚିଗଲା, ତୁମେ ତା ଦେହରେ ପୁଣି ହଳ କଲ, ଇଏ ଭଗବାନଙ୍କ ସୃଷ୍ଟି ମୁଖରେ ବିଲବାଡ଼ି କାହିଁ ଦେଖୁଛି, ଇଏ ମଣିଷଟା କଣ, ମଣିଷଟା କିଛି ଜାଣିନି, ଏକ ନମ୍ବର କଥା ହଉଛି ମଣିଷ, ଏକ ନମ୍ବର କଥା, ସିଏ ଖାଲି ଚାଲାକି ହେଇ ମରୁଛି ଆଜି। ସେଠି ତ ଚାଷ କରିଦେଲେ, ଦେଖୁନା ଏ ଯୋଉ କଣ କହୁଛ, ରକଡ଼ା, ରକଡ଼ା ଗୁଡା ହେଇନି ନା, ଭର୍ତ୍ତି ହେଇଛି ବିଲରେ ସାର, କେତେ ପ୍ରକାର ଘାସ। ଆଚ୍ଛା ସେଟା ତ ପଚି ଯାଉଛି, 4 ମାସ ପାଣି ଭିତରେ ରହୁଛି, ତାକୁ ଆମେ ଚାଷ କରିଦେଲେ, ପୁଣି ଧାନ ବୁଣିଲେ, ଧାନ କାଟିକି ନେଇଆଇଲେ, ପୁଣି କୁଡ଼ ହେଲା, ସିଏ ତାର କୋଉଠି ତାର ମଞ୍ଜିକି ଜିତିବ ନା 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 କଣ ତା ସୃଷ୍ଟି ଦେଖ। ଏ ଜଳ ଭିତରେ ଯାହା ରହିବ ତା ପଚିଯିବ, ରଗଡ଼ା କଣ ବଞ୍ଚିକି ରୁହେ, ପାଣି ହେଇଗଲେ ରଗଡ଼ା ବଞ୍ଚେ, ପୁଣି ଦେଖ ସିଏ। ଏଇ ମୁଁ ଶାଗ ମୁଟି ଶାଗ ଦେଖିଲି କଷି କଷି, ମୁଁ ଭାବୁଥିଲି ଆଣିବି ବୋଲି, ମୁଁ ଠାକୁର ପାଇଁ ଲାଗିବ, ମୁଁ ତାକୁ ଯାହା କାଲି ବି ଯାହା ଆଣିବି, ଟାଇମ ହେଇଗଲାଣି ପଳେଇ ଆଇଲି। ମୁଟି ଶାଗ ଗୁଡାକ ଦେଖ, ସିଏ ତ ପାଣି ନାଳ ଭିତରେ, ସିଏ ତ ମରିଯାଇଥିବା କଥା, ପାଣି ତ ମରିଯାଉନି, ତା ମଞ୍ଜି କିଏ ରଖୁଛି। ହଜାର ଭେରାଇଟିର ଘାସ ଦେଖ, ବର୍ତ୍ତମାନ ବର୍ଷା ହେଲା ଉଠିଲା, ଆଉ ଧରଣୀ ମାତା ସବୁ ରଖିଛନ୍ତି ସବୁ ବୃକ୍ଷକୁ, ସବୁ ମଞ୍ଜିକି ଭଗବାନ, ଭଗବାନଙ୍କ ସୃଷ୍ଟି ଗୋଟେ ବିଚିତ୍ର ନା, କେଶବ ତୟା ଜଗତ ବିଚିତ୍ର। ମଣିଷ ଯଦି ଖୋଜିବ, ସେ ଖୋଜିଲେ କିଛି ପାଇବନି, ସେସବୁ ସବୁ ନିରାକାର ବୋଲି କହିକି ନିଜେ ପାଗଳା ହେଇଯିବ। ବାବାଜୀ ମାନେ ଯୋଉ ପାଗଳା କାହିଁ କୁହନ୍ତି, ବାବାଜୀ ଯୋଉ ଆଡ଼ପାଗଳିଆ ବାବାଜୀ କୁହନ୍ତି ନା, ଆଡ଼ପାଗଳିଆ, ଆଉ ପାଗଳା ମାନେ ପୁରା ପାଗଳା ନୁହେଁ, କୃଷ୍ଣକୁ ଜାଣିଥିବ ଆଡ଼ପାଗଳା ହେଇଗଲା, ଆଡ଼ପାଗଳା ମାନେ ଅଧା ବାୟା ନା, ସେ ଭଲ ଲୋକ ନୁହେଁ କି ବାବାଜୀ ବି ନୁହେଁ, ଆଡ଼ପାୟା କାହିଁକି ହେଇଯାନ୍ତି, ସେ ଏତେ ଚିନ୍ତନ କରନ୍ତି, କଣ ଏମିତି ସେମିତି କରିକି ଆଡ଼ବାୟା ହେଇ, ଆଗରୁ ବହୁତ ବାବାଜୀ ଗୋଟେ ଆଡ଼ବାୟା ଥିଲେ, କାହିଁକି ଏ ଜ୍ଞାନ ମାର୍ଗରେ ଯାଆନ୍ତି, ଖୋଜିବେ ଖୋଜିବେ, ଆଉ ଆଉ କିଛି ଲୋକ ଜ୍ଞାନ ମାର୍ଗରେ ଖୋଜି ଖୋଜି ନ ପାଇ ଦେ ଗଞ୍ଜେ ଖାଇବେ, ଦେ ଭୁଲି ଯାଅ, ଗଞ୍ଜେ ଖାଇବାର କାରଣ କଣ, ଭୁଲି ଯାଅ ନିଜକୁ, ସେ କହିବେ କଣ ହେଟା କଣ କୁହନ୍ତି ବା, ମାନେ ତୁମେ ଏକାତ୍ମା ନହେଲେ ତୁମେ ଚିନ୍ତା କରିପାରିବନି ନା, ଦେହଟା ରହିଲା ବେଳକୁ ସେ ସ୍ତ୍ରୀ ପୁତ୍ର କନ୍ୟା ସଂସାର ଚିନ୍ତା କରୁଛ, ଗଞ୍ଜେ ଖାଇଦେଲେ ଭୁଲିଯିବ, ଭୁଲିଗଲା ପରେ ବ୍ରହ୍ମଙ୍କୁ ଚିନ୍ତା କରିବ, ଯେ ଗଞ୍ଜେ ଖାଇଲା ପରେ ତୁ ଧୂଆଁ ଖାଇଲୁ, ତୁ ବ୍ରହ୍ମକୁ କଣ ଚିନ୍ତା କରିବୁ, ଏଇଟା ତାଙ୍କ ପ୍ରିନ୍ସିପୁଲ, ଏଇଟା ସବୁ ଗଞ୍ଜେ କ୍ଷମଟ ତୁମର ନାହିଁ, ଏଗୁଡା ସବୁ ନାହିଁ, ସବୁଗୁଡା ଗଞ୍ଜେ ଚିଲମ କ୍ଷମଟ, ସବୁ ଗାଁ ଗୁଡ଼ି ଆମ ସବୁ ଛୁଆଟି ଭଳି ଆମେ ସବୁ ଦେଖିଛୁ, କାହିଁ ଚିଲମ ଖାଆନ୍ତି, ଏଇଥିପାଇଁ ସେ ବାଟ ଆଉ କୁଆଡେ ପାଆନ୍ତିନି, ଖୋଜି ଖୋଜି କିଛି ବାଟ ପାଇବେନି, ବାଟ ନ ପାଇଲା ପରେ କଣ କରିବେ, ଦେଶ ବାଟ ତ ମିଳୁନି, ପୁଣି ସରଡ଼ା ଦେଇକି ସ୍ତ୍ରୀ ପୁତ୍ର କନ୍ୟା ଘର ଛାଡ଼ିକି ଆସିକି ଚିନ୍ତା ମିଳୁନି, ଦେ ଗଞ୍ଜେ ଖାଅ, ଗଞ୍ଜେ ଖାଇଦେଲା ପରେ ଭୁଲିଗଲେ ସବୁ, ଭୁଲିଗଲା ପରେ ତା ଯାହା ଆଖିରେ ବସିକି ଚିନ୍ତା କଲା, ଏଇ ତ କୃଷ୍ଣ, ଆଉ ସେ ତ ସେତେବେଳେ ସିଏ ତାର ତ ଗଞ୍ଜେ ଖାଇଛି, ସେ ତ ଏଇଟା ହଉଛି ରାମ, ଆଉ ଏ ଗଛକୁ ଦେଖିବ ହସିବ, କୃଷ୍ଣ ଦେଖାଉଛନ୍ତି, ଆଉ କାହିଁ ସେ ଗଞ୍ଜେଇ ନିଶାରେ ଏଗୁଡ଼ା ସବୁ ଭାବିବ, ଏଇଠି ମାୟାବତୀ କଣ କରନ୍ତି, ଏଗୁଡ଼ା ମୁଁ ସେ ପଥର ଦେଖିବ, ଗୋଟେ ପଥରଟାକୁ ପୂଜା କରୁଥିବେ, ଏ ସେ ପଥରଟା କଣ, ସେ ଟିକିଏ ଦେଖାହଉଥିବ ଶିବଲିଙ୍ଗ ଭଳିଆ, ତା ତ ସୁନ୍ଦର ପୂଜା, ଏ ବାଳ ଶିବ, ନାଇଁ ଗଞ୍ଜେଇ ଟାଣୁଛି ନା, ତା ମନଟାକୁ ସେଟା କହିବ ଏଇଠି ଶିବ, ଏ ହେଲା କାହିଁ ଜ୍ଞାନର ଅସୁବିଧାଟା ହେଲା ଏହା। ପ୍ରଭୁ ଯଦି ଆନାଲୋଜିଟା ଲେଖିଲେ ବହୁତ ସୁନ୍ଦର, ଏତେ ବଡ କଥା ସେ ଲେଖିଦେଇଛନ୍ତି ତତ୍ପର୍ଯ୍ୟରେ, ମୂଳକୁ ଗଛର ମୂଳକୁ ଖୋଜିକି ପାଇବା କେତେ କଷ୍ଟ, କାହାକୁ ମିଳିପାରେ ନ ମିଳିପାରେ, କା ଚେର କଟିଯିବ, ତୁମେ ଗୋଟେ କଦଳୀ ଗଛର ଚେରଟା ଖୋଲିଲ ଦେଖିବା, ତା ଚେରଟା କୋଉଠି, କାଟୁ କାଟୁ ଦେଖିବ ସେ ପଳେଇ, ତା ଚେର ମାନେ ଧଳା ଚେର ସବୁ କଟି ପଳେଇ, ଜଣକ ତା ମୂଳକୁ ମୁଁ ଖୋଳି, ତୁ ମୂଳ ଖୋଲିଲେ ତା ଚେର ବି କିଛି ବି ଯାଇଥିବ, ସେଟା ସୃଷ୍ଟି ଏତେ ବିଚିତ୍ର, ଖୋଜି 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 ତୁମେ କେଉଁଠି ଯାଇ ପରମାତ୍ମାଙ୍କ ଘରେ ପହଞ୍ଚିବ, କେମିତି ବିଶ୍ୱ ସୃଷ୍ଟି ହେଲା, କେମିତି ଭଗବାନ ଏଇଟା ସୃଷ୍ଟି କରିଛନ୍ତି, କେମିତି କିଭଳି ଜୀବାତ୍ମା ଭିତରେ ରହୁଛନ୍ତି, ଜୀବନ କେମିତି ଚଳଉଛନ୍ତି, ଇଏ ହଉଛି କଣ ମୂଳକୁ ଖୋଜିବ। ଆଉ ଗୋଟେ କଣ, ଜଳସେଚନ କରିବା, ଆମର ଭକ୍ତି ଯୋଗାଲା ଏ ଆମେ ଜଳ ସେବାର ଲାଗେ, ଦୁଇଟାଙ୍କ ସମାନ, ଜଳସେଚନ କରିବାଟା ଇଜି, ଖୋଜିବାଟା କଷ୍ଟ, ସେ କଥା ପ୍ରଭୁପାଦ କହୁଛନ୍ତି। ଭଗବାନ ଗୋଟିଏ ପନ୍ଥା ହେଉଛି ବୃକ୍ଷର ମୂଳକୁ ଖୋଜି ପାଇବା, ଏବଂ ଅନ୍ୟଟି ହେଉଛି ମୂଳରେ ଜଳସେଚନ କରିବା। ଯେ ସାଂଖ୍ୟ ଦର୍ଶନର ପ୍ରକୃତ ଛାତ୍ର, ସେ ଭୌତିକ ଜଗତର ମୂଳ ଖୋଜିପାଏ, ଏ ମୂଳ ଖୋଜିବାଟା ସାଂଖ୍ୟ ଯୁଗର, ସାଂଖ୍ୟ ଯୁଗ ମାନେ କଣ, ଏ ଆନାଲିଟିକାଲ ଷ୍ଟଡି, ଆତ୍ମା କଣ ଅନାତ୍ମା କଣ ସେକାଳୁ ଖୋଜିବେ, ବହୁତ କମ୍ ଲୋକ ଏଇଟା ପାଆନ୍ତି, ସେ କଥା କହୁଛନ୍ତି। ସାଂଖ୍ୟ ଦର୍ଶନର ପ୍ରକୃତ ଛାତ୍ର, ସେ ଏ ଭୌତିକ ଜଗତର ମୂଳ ଖୋଜିପାଏ, ସେ ହେଉଛନ୍ତି ବିଷ୍ଣୁ। ତ ଭୌତିକ ଜଗତର ଖୋଜି 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 ଯାଇ କୋଉଠି ପହଞ୍ଚିବେ, ମୂଳ, ମୂଳଟା କଣ ନା ବିଷ୍ଣୁ। ଆଚ୍ଛା, ତତ୍ପରେ ସେ ପୂର୍ଣ୍ଣ ଜ୍ଞାନ ସ୍ତରରେ ଭଗବାନଙ୍କ ସେବାରେ ନିଯୁକ୍ତ ହୁଏ। ସାଂଖ୍ୟ ଯୁଗରେ ଦେଖ, ସିଏ ଖୋଜି 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 ଯୋଉ ମୂଳ ପହଞ୍ଚି ଯାଉଛନ୍ତି, ମୂଳ ପହଞ୍ଚିଗଲା ପରେ କଣ କରିବେ, କଣ ବିଷ୍ଣୁ ପାଇଗଲେ କଣ କରିବେ, ତାପରେ ଯିଏ ଆତ୍ମା ଅନାତ୍ମା ଆତ୍ମା ଅନାତ୍ମା ଅନୁଶୀଳନ କରିକରି ମୂଳ ପାଇଗଲେ, ମୂଳ କିଏ? ବିଷ୍ଣୁ। ବିଷ୍ଣୁ ପାଇଗଲା ପରେ କରିବେ କଣ? ସେବା କରିବ। ଆମ ତ ସେଇଟା ପ୍ରଥମରୁ କରୁଛେ, ସେଇଟା ପ୍ରଭୁପାଦ କହୁଛନ୍ତି। ତତ୍ପରେ ସେ ପୂର୍ଣ୍ଣ ଜ୍ଞାନ ସ୍ତର ରହି ଭଗବାନଙ୍କ ସେବାରେ ନିଯୁକ୍ତ ହୁଏ। ତେଣୁ ତତ୍ତ୍ୱତଃ ଦୁଇଟି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। କାରଣ ଏ ଉଭୟ ମାର୍ଗର ଲକ୍ଷ୍ୟ ହେଉଛନ୍ତି ବିଷ୍ଣୁ। ଯେଉଁମାନେ ଅନ୍ତିମ ଲକ୍ଷ୍ୟ କଣ ଜାଣନ୍ତି ନାହିଁ ସେମାନେ କୁହନ୍ତି ଯେ ସାଂଖ୍ୟଯୋଗ ଓ କର୍ମଯୋଗର ଉଦ୍ଦେଶ୍ୟ ଏକା ନୁହେଁ, କିନ୍ତୁ ଯେ ପ୍ରକୃତରେ ପଣ୍ଡିତ ଏସବୁ ବିଭିନ୍ନ ପ୍ରକାର ପନ୍ଥାର ଅନ୍ତିମ ଐକ୍ୟ କଥା ବା ଅନ୍ତିମ ଲକ୍ଷ୍ୟ କଥା ସେ ଜାଣନ୍ତି ଜାଣନ୍ତି। ତେଣୁ ଆମର ଏତେ ଜ୍ଞାନ ଏତେ ପୁରେ ନିର୍ଭର ଆମେ କରୁନା। ଆମର ଗଛ ମୂଳରେ ପାଣି ଦେବା ଦରକାର। ଆମର ଭଗବାନଙ୍କର ସେବା କଲୁ, ସେ କିଭଳି ଜଗତ ସୃଷ୍ଟି କରିଛନ୍ତି, କିଭଳି ଏସବୁ କାମ କରିଛନ୍ତି, ସେ ଏତେ କଥା ଆମେ ଆଉ କିଛି କହିନୁ। ଯିଏ ଜାଣିଲା ପାରିଲା ଭଲ, ଯାହା ଗୀତା ଭାଗବତରେ ଯେତିକି ଇନଫର୍ମେସନ ମିଳିଛି ଆମେ ସେଥିରେ ସାଟିସ୍ଫାଏ। ତେଣୁ କର୍ମଯୋଗ ଜ୍ଞାନଯୋଗରେ ଦୁଇଟି କଥା କହିଲେ। ଆଚ୍ଛା, ପାଞ୍ଚ ନମ୍ବର ଶ୍ଳୋକ, ୟତ୍ ସାଂଖ୍ୟ ପ୍ରାପ୍ୟତେ ସ୍ଥାନମ୍ ତତ୍ ଯୋଗେରପି ଗମ୍ୟତେ ଏକ ସାଂଖ୍ୟ ଚ ଯୋଗମ୍ ଚ ଜପସ୍ୟତି ସପସ୍ୟତି। ଯେ ଏ କଥା ଜାଣେ ଯେ ତ୍ୟାଗ ବା ସନ୍ନ୍ୟାସୀ ଦ୍ୱାରା ଯାହା ଲାଭ କରାଯାଏ ତାହା ମଧ୍ୟ ଭକ୍ତି ଯୋଗରେ ଲାଭ କରାଯାଇପାରେ, ଏବଂ ସେଥିପାଇଁ ଯେ ଭକ୍ତି ଯୋଗ କର୍ମ ଏବଂ ସନ୍ନ୍ୟାସ ଏ ଉଭୟକୁ ଏକ ବୋଲି ଦେଖେ ସେହି ପ୍ରକୃତ ବସ୍ତୁମାନଙ୍କର ପ୍ରକୃତ ସ୍ୱରୂପକୁ ଦେଖିପାରେ। ସାଧାରଣ ଲୋକ ଆଉ କ'ଣ, ସିଏ ଆଉ କ'ଣ ଏଗୁଡ଼ାକ ବିଶ୍ୱାସ କରନ୍ତି କି? ସିଏ ତ ଜ୍ଞାନୀ ଗୁଡ଼ାକ ସେ ବିଶ୍ୱାସ କରନ୍ତିନି ବିଗ୍ରହ ସେବା ଆଉ ମନ୍ଦିର ସେବା। ସେ କହିବେ ଏଗୁଡ଼ାକ ଖାଲି ଦିନ ରାତି କାମ କରୁଛନ୍ତି, ଇଏ କରୁଛନ୍ତି, ଏମାନେ ତ କିଛି ତାଙ୍କର ଜ୍ଞାନାନୁଶୀଳନ ନାହିଁ। କିନ୍ତୁ ନା, ଦୁଇଟା ଯାକ ସମାନ। ବିଶ୍ୱନାଥ ଚକ ଠାକୁର ଲେଖିଲେ ଏତଦେବ ସ୍ପଷ୍ଟ ୟତି, ପୂର୍ବ ଶ୍ଳୋକକୁ ଚତୁର୍ଥ ନମ୍ବର ଶ୍ଳୋକକୁ ସ୍ପଷ୍ଟ କରୁଛନ୍ତି। ଚତୁର୍ଥ ନମ୍ବର ଶ୍ଳୋକରେ ଯୋଉ କହିଲେ ଛୋଟ ମାନେ ବାଳକ ଭଳିଆ ଲୋକମାନେ ପୃଥକ ଦେଖନ୍ତି, ପଣ୍ଡିତ ମାନେ କେବେ ଭକ୍ତି ଯୋଗର କର୍ମକୁ ଆଉ ଜ୍ଞାନକୁ ସନ୍ନ୍ୟାସକୁ ପୃଥକ ଦେଖନ୍ତି ନା। ଯୋଗେଇ ସାଂଖ୍ୟେଇ ସନ୍ନ୍ୟାସେନ ଯୋଗେଇ ନିଷ୍କାମ କର୍ମେଣ, ଏଠି ଯୋଉ ଦୁଇଟି ଶବ୍ଦ ରହିଲା, ଯତ୍ ସାଂଖ୍ୟେଇ ପ୍ରାପ୍ୟତେ ସ୍ଥାନମ୍ ତତ୍ ଯୋଗେଇ ରପି ଗମ୍ୟତେ। ସାଂଖ୍ୟରେ ତୁମେ ଯାହା ପାଇବ ଯୋଗରେ ତାହା ପାଇବ। ସାଂଖ୍ୟଟା କଣ? ଏଠି କହୁଛନ୍ତି ସାଂଖ୍ୟେଇ ସନ୍ନ୍ୟାସ, କର୍ମକୁ ତ୍ୟାଗ କରିକି ଇଚିତ ଅଚିତ ଆକୁ ଅନୁସରଣ କରିବା, ଆଉ ଯୋଗ ନିଷ୍କାମ କର୍ମ। ଗୌରବେଣ, ଆଚ୍ଛା ବହୁବଚନ ଗୌରବେଣ, ଏଠି ବହୁବଚନ ଲାଗିଛି। ୟତ୍ ସାଂଖ୍ୟେଇ ଯୋଗେଇ, ଯୋଗ ହବା କଥା ସାଂଖ୍ୟ, ଯୋଗେଇ ସାଂଖ୍ୟ ଯୋଉ ଲାଗିଛି ବହୁବଚନ ଗୌରବେଣ, ଗୌରବ ଅର୍ଥ ସମ୍ମାନ ଦେଇ କହୁଛନ୍ତି। ଏବଂ ସାଂଖ୍ୟ ଚ ଯୋଗମ ଚ ଜପସ୍ୟତି ସପସ୍ୟତି। ଯେଉଁମାନେ ପଣ୍ଡିତ ଲୋକ ସେମାନେ ସାଂଖ୍ୟ ଆଉ ଯୋଉ କଣ କହୁଛନ୍ତି ଯୋଗ ସନ୍ନ୍ୟାସକୁ ଆଉ ଭକ୍ତି ଯୋଗର କର୍ମକୁ ସେ ଏକ ବୋଲି ଜାଣନ୍ତି। ଏଠି ସେ ସେ କଥା କହୁଛନ୍ତି, ଯୋ ବିବେକିନ ଏକମ ଏବ ପଶ୍ୟତି ସ ପଶ୍ୟତି ଚକ୍ଷୁଷ୍ମାନ ପଣ୍ଡିତମ ଇତି ଅର୍ଥ। ଏଠି ଚକ୍ଷୁଷ୍ମାନ ଅଛନ୍ତି ନାଇଁ ତ, ଚକ୍ଷୁଷ୍ମାନ ଶବ୍ଦ କୋଉଠୁ ଆଣିଲେ? ଜପସ୍ୟତି ସପସ୍ୟତି ଚକ୍ଷୁଷ୍ମାନ, ଆଚ୍ଛା ଜପସ୍ୟତି ସପସ୍ୟତି ଚକ୍ଷୁଷ୍ମାନ ଅର୍ଥ ନେଲେ ଠିକ ଅଛି। ପୂର୍ବ ତାତ୍ପର୍ଯ୍ୟରେ କଣ ଲେଖୁଛନ୍ତି, ଜୀବନର ଅନ୍ତିମ ଲକ୍ଷ୍ୟ କଣ ତାହା ଖୋଜି ବାହାର କରିବା ହିଁ ଦାର୍ଶନିକ ଗବେଷଣାର ଉଦ୍ଦେଶ୍ୟ। ଯୋଉଟା ଯୋଉ ସନ୍ନ୍ୟାସୀ ସେମାନେ ଘରଦ୍ୱାର ଛାଡ଼ିକି ଯାଆନ୍ତି, ସବୁ ଚିନ୍ତନ କରନ୍ତି, ଯୋଉ ଯୋଉ ପଦ୍ଧତିଟା ରହିଛି ତା ଜୀବନର ଅନ୍ତିମ ଲକ୍ଷ୍ୟଟା କଣ? ସେ ଗଛ ମୂଳକୁ ଖୋଜୁଛନ୍ତି, କୁଳୁ ବିଷ୍ଣୁ ପାଖରେ ପହଞ୍ଚିବେ, ତାପରେ ସେ ସେବା କରିବେ। ଆମର ଆରମ୍ଭରୁ ସେବାଟା ଚାଲିଲା, ଗଛ ମୂଳରେ ପାଣି ଦେଲେ, ତ ଦୁଇଟାଙ୍କ ଏକା। ପୁଣି ବି ଶୁକର ବା ଇଜି ହଉଛି ଗଛ ମୂଳରେ ପାଣି ଦେବା, ମୂଳ ଆଉ ଖୋଜିବା ଦରକାର ନାହିଁ। ଆଉ ମୂଳ ଖୋଜିଗଲେ ପୁଣି ସେ ଗଛରେ ପାଣି ଦେବ, ମୂଳରେ ଆସିଲେ ଖୋଜିଯିବ, ତାପରେ କଣ କରିବ? ଗଛରେ ପାଣି ଦେବ, ବିଷ୍ଣୁ ଜାଣିଦେଲା ପରେ ସେବା କରିବ, ତାହେଲେ ଆରମ୍ଭରୁ କାହିଁକି ନ କରିବ? ଜୀବନ ଅନ୍ତିମ ଲକ୍ଷ୍ୟ କଣ ତାକୁ ଖୋଜି ବାହାର କରିବା ଦାର୍ଶନିକ ଗବେଷଣାର ଉଦ୍ଦେଶ୍ୟ। ଜୀବନର ଅନ୍ତିମ ଲକ୍ଷ୍ୟ ହେଲା ଆତ୍ମାନୁଭୂତି ଲାଭ। ତେଣୁ ଏଇ ଦୁଇ ମାର୍ଗରୁ ଯେଉଁ ସିଦ୍ଧାନ୍ତ ମିଳେ ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସାଂଖ୍ୟ ଦର୍ଶନର ଗବେଷଣାରୁ ଏହା ହିଁ ସିଦ୍ଧାନ୍ତ ମିଳେ ଯେ ଜୀବ ଭୌତିକ ଜଗତର ଅଂଶ ବିଶେଷ ନୁହେଁ। ସାଂଖ୍ୟର ଆଉ କଣ, ସାଂଖ୍ୟ ଆନାଲିଟିକାଲ ଷ୍ଟଡିର ତାଙ୍କର ଏଇଟା ହଉଛି, ସେ ଖୋଜିବେ ଖୋଜିବେ ଚିତ୍ କଣ ଅଚିତ କଣ, ଯେମିତି ସେମାନେ ସବୁବେଳେ ଖୋଜନ୍ତି ନଖଟା ଚିତ୍ କି, ଆଚ୍ଛା ନଖଟା ରହିଛି ଅଙ୍ଗୁଠିରେ, ଅଙ୍ଗୁଠିଟା ଚିତ୍ କି, ଖୋଜାଯାଏ ସବୁ, ସେ ସବୁ ବସ୍ତୁରେ ସେ ଖୋଜନ୍ତି ଚିତ୍ କଣ ଅଚିତ କଣ, କଣ ସେଟାକୁ ସଂସ୍କୃତରେ କୁହନ୍ତି, ନେତି ନେତି ନ ଇତି ନେତି ନେତି ସେମାନେ ଖୋଜନ୍ତି ନା ଏଟା ନୁହେଁ ନା ଏଟା ନୁହେଁ। ଯଦି ଆମେ ଶରୀରଟାକୁ ନେତି ନେତିରେ ନେବା କେବଳ ଆତ୍ମା ଆସିବ। ଆଚ୍ଛା ମୋ ନାକ ଆତ୍ମା କି ନା ତ ଆଖି ଆତ୍ମା କି ନ ଇତି ମୋର କେଶ ଆତ୍ମା କି ମୋ କାନ ଆତ୍ମା କି ଏଗୁଡ଼ା ଖୋଜିବେ ସେ ଗୋଟେ ଗୋଟେ କରି ଶରୀରରେ ଖୋଜିବେ ଜଗତର ସବୁ ବସ୍ତୁରେ ଖୋଜିବେ। ଯେ ସାଂଖ୍ୟାର ପ୍ରିନ୍ସିପଲ ଗୁଡ଼ା ଏଇଭଳିଆ ସେମାନେ ସବୁ ସବୁବେଳେ ଗବେଷଣାତ୍ମକ ତାଙ୍କର ମନ ସେ କଥା କହୁଛନ୍ତି। ଗବେଷଣାରେ ପ୍ରବୋଧ ଲେଖୁଛନ୍ତି ଏ ସାଂଖ୍ୟ ଦର୍ଶନ ଗବେଷଣାରୁ ଏହି ସିଦ୍ଧାନ୍ତ ମିଳେ ଯେ ଲାଷ୍ଟ କନ୍କ୍ଲୁଜନ ହେଲା ଜୀବ ହେଉଛନ୍ତି ଭଗବାନଙ୍କର ଅଂଶ। ଜୀବ ଭୌତିକ ଜଗତର ଅଂଶ ବିଶେଷ ନୁହେଁ ସେ ପରମପୁରୁଷ ବା ପରିପୂର୍ଣ୍ଣଙ୍କର ଅଂଶ ବିଶେଷ ଅଟେ। ପରିମାଣ ତ ଦିବ୍ୟାତ୍ମାର ଏ ଭୌତିକ ଜଗତରେ କିଛି କରିବାର ନାହିଁ। ସାଂଖ୍ୟ ଯୁଗରେ କ'ଣ ସେ ନିଷ୍କ୍ରିୟ ହେଇଯାନ୍ତି କାହିଁକି ମୋର କିଛି କରିବେ ନା ଆମେ ତ ଆତ୍ମା ଏ ଜଗତରେ କାହିଁ କରିବାକୁ ଯିବା। ଆରେ କର୍ମ କରିବନି ସିନା ତୁମେ ଜାଣୁଛ ତୁମେ ଆତ୍ମା ତୁମେ ଆତ୍ମା ତୁମେ ଭଗବାନଙ୍କର ଅଂଶ। ପୁଣି ଏଠି ହସ୍ପିଟାଲ ଖୋଲିବା କ'ଣ ଦରକାର ସ୍କୁଲ ଖୋଲିବା କ'ଣ ଦରକାର ଗରିବ ଲୋକ ଖାଇବାକୁ ଦେବା କ'ଣ ଦରକାର ଜାଣିଦେଲା ପରେ ବି ସେ ବସିପାରିବେନି କାରଣ ଇନ୍ଦ୍ର ଗୁଡାକ ଅଛି କର୍ମରେ ଲଗେଇଦେବେ ତାକୁ। ଯେତେ ମାୟାବାଦ ମାନଙ୍କର ତାଙ୍କର ସିଦ୍ଧାନ୍ତ ହେଲା ଏହା ସବୁ ହଉଛି ମାୟା ଜଗତ ମିଥ୍ୟା ବ୍ରହ୍ମ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ଯେ ଜଗତ ମିଥ୍ୟା ହେଲା ପ୍ରବୋଧ କହିବା ସବୁବେଳେ ପ୍ରବୋଧ ଯୁକ୍ତି କରନ୍ତି ଯେ ଜଗତ ମିଥ୍ୟା ତାହେଲେ ଏ ଜଗତର ମିଥ୍ୟାମୟ କାର୍ଯ୍ୟରେ ତୁମେ କାହିଁକି ମାତୁଛ ସ୍କୁଲ ଖୋଲିବା କ'ଣ ଦରକାର ଅଛି ଏଟା ତ ମିଥ୍ୟା ହସ୍ପିଟାଲ ଖୋଲିବା କ'ଣ ଦରକାର ଅଛି ଏଟା ତ ମିଥ୍ୟା ନା ଖାଲି ଜଗତ ମିଥ୍ୟା ବୋଲି କହିଲେ ହବନି। ବ୍ରହ୍ମ ଗୌଡ଼ିଆ ସିଦ୍ଧାନ୍ତ କ'ଣ ଆମର ସିଦ୍ଧାନ୍ତ କ'ଣ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ନୁହେଁ। ଜଗତ ଯେହେତୁ ବ୍ରହ୍ମଙ୍କ ପାଖରୁ ଆସୁଛି ଜଗତ ହଉଛି ଜଗତ ଯେହେତୁ ବ୍ରହ୍ମଙ୍କ ପାଖରୁ ଆସୁଛି ଜଗତ ହଉଛି ଅସ୍ଥାୟୀ ତାକୁ ମିଥ୍ୟା ବୋଲି କହି ହବନି। ପ୍ରମାଣ ଦେବ ଗୀତାର ସାଙ୍ଗେ ସାଙ୍ଗେ ଭୂମି ବାପ ଅନଲୋଭ ଆୟୁ ଖମନ ବୁଦ୍ଧିରେ ବଛ କେମିତି ଏଟା ଭଗବାନଙ୍କର ନୁହେଁ। ଭୂମି କୋଉଠୁ ଆସିଛି ଜଳ କୋଉଠୁ ଆସିଛି ବାୟୁ କୋଉଠୁ ଆସିଛି ସବୁ ଭଗବାନ ବୀଜ ସବୁ କୋଉଠୁ ଆସିଛି। ବୈଷ୍ଣୁ ମାନେ ମାୟାବାଦ ଏଟା କୁହାଯାଏ ମାୟାବାଦ ମାନେ ତାଙ୍କର ସବୁ ହଉଛି ମାୟା ଏ ଜଗତରେ ଯାହା ହଉଛନ୍ତି ସବୁ ମାୟା। ଭଗବାନ ଯେହେତୁ ଜଗତକୁ ପଳେଇ ଆସୁଛନ୍ତି ଏଠି ଜଗତର ଲୀଳା କରୁଛନ୍ତି ଶରୀର ଦଉଛନ୍ତି ମାନବ ଭଳି ସେଟାକୁ ସେ ମାୟାବାଦ ମାୟା ବୋଲି କୁହନ୍ତି। ଜଗତ ସତ୍ୟ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ତାହେଲେ ଆମେ ଖୋଜିବା ଜଗତଟା କେଉଁଠୁ ଆସିଛନ୍ତି ଜଗତଟା କାହା ପାଖରୁ ଆସିଛନ୍ତି। ଜଗତଟା ଯଦି ବ୍ରହ୍ମଙ୍କ ପାଖରୁ ଆସିଲେ ତେଣେ ବ୍ରହ୍ମ ଯଦି ସତ୍ୟ ହେଲେ ତାହେଲେ ସତ୍ୟଙ୍କ ପାଖରୁ ମିଥ୍ୟା ବସ୍ତୁ କେମିତି ଆସିବେ ଆମର ବୈଷ୍ଣବ ଫିଲୋସଫି ଏଇଟା ତୁମେ ଯଦି ନ ଜାଣିଥିବ ତାଙ୍କୁ ପରାସ୍ତ କରିପାରିବନି। ତୁ ଯଦି ବୈଷ୍ଣବ ଫିଲୋସଫି ଜାଣିନ ତାଙ୍କୁ ପରାସ୍ତ କରିବନି ତମ ମାୟାବାଦୀ ମାନଙ୍କୁ ପରାସ୍ତ କରିବ ବ୍ରହ୍ମବାଦୀ ମାନଙ୍କୁ ପରାସ୍ତ କରିବେ କେମିତି। ଯେଉଁ ନିରାକାରବାଦୀ ଅଛନ୍ତି ତାଙ୍କୁ ଗୀତରୁ କାଟିବାକୁ ପଡିବ ସେ କହିବ କୃଷ୍ଣ ଯଦି ନିରାକାର କୃଷ୍ଣ ଯଦି ନିରାକାର ତାହେଲେ ତୁମେ ଧ୍ୟାନ କାହାକୁ କରୁଛ ନିରାକାର ତ କେବେ ଧ୍ୟାନ କରି ହୁଏ ନା। ନିରାକାରକୁ ଧ୍ୟାନ ନିରାକାର ମାନେ କ'ଣ ଯାହାଙ୍କର ଆକାର ନାହିଁ ତାହେଲେ ତୁମର ଯେତେବେଳେ ଆକାର ଅଛି ତୁମର ଯେତେବେଳେ ଆକାର ଅଛି ତୁମର ଫର୍ମ ଅଛି କି ନାହିଁ ତେଣୁ ତୁମର ଯେତେବେଳେ ଆକାର ଅଛି ତୁମେ ନିରାକାର ବସ୍ତୁକୁ ଧ୍ୟାନ କରିପାରିବନି ତୁମେ ଆକାର ବସ୍ତୁକୁ ଧ୍ୟାନ କରିବ। ସେ ବହୁତ କଷ୍ଟ ଭଗବାନ ସେଥିରେ ମନା କରିଦେଲେ ଗୀତାରେ କରିଦେଲେ ନା କଣ ସେ ଶ୍ଳୋକରେ କହିଲେ ଦୁଃଖ ଅବାପ୍ୟତେ ଦେହଧାରୀ ଯିବା ପାଇଁ ନିରାକାର ଚିନ୍ତନ କରିବା ବହୁତ କଷ୍ଟ। ତୁ ନିରାକାର କ'ଣ ଚିନ୍ତନ କରିବ ତୁମେ ଗୋଟେ ଚିନ୍ତା କର ବ୍ରହ୍ମଙ୍କର ତାଙ୍କର ଆକାର ନାହିଁ ସେଟା ଖାଲି ସେ ଗୋଟେ ଲାଇଟ କି ଚିନ୍ତା କରନ୍ତି ଜ୍ୟୋତିଟାକୁ ଚିନ୍ତା କରନ୍ତି ଆଉ କ'ଣ ଚିନ୍ତା କରିବେ। ସେ କ୍ଲେଶ ଅଧିକ ସ୍ତର ସ୍ତ୍ରୀସମ ଅବ୍ୟକ୍ତ ଆସକ୍ତ ସ୍ତ୍ରୀସମ ତାପରେ କଣ କ'ଣ ଅବ୍ୟକ୍ତ ହି ଗତି ଦୁଃଖ ଦେହ ଦେହ ବଦବି ଅବାପ୍ୟତେ ଅବ୍ୟକ୍ତ ଚିନ୍ତନ କରିବା ବଡ କଷ୍ଟ। ଭଗବାନ କହୁଛନ୍ତି ହଁ ଅବ୍ୟକ୍ତ ଚିନ୍ତନ କରିହବ ମୋର ଦୁଇଟା ସ୍ୱରୂପ ନିରାକାର ସ୍ୱରୂପ ସାକାର ସ୍ୱରୂପ ଭଗବାନ ମାନିଛନ୍ତି। ଭଗବାନ କହୁଛନ୍ତି ନା ଦେହ ଯେ ଦେହଧାରୀ ତା ପାଇଁ ଅବ୍ୟକ୍ତ ଚିନ୍ତା କରିବା କଷ୍ଟ କାହିଁକି ତୁମେ ଦେହ ଧାରଣ କରୁଛ ନା। ଆଳୁଟାକୁ ଅବ୍ୟକ୍ତ ବୋଲି କହୁଛ ଡାଲିକି ଅବ୍ୟକ୍ତ ବୋଲି କହୁଛ ଯାହା ଖାଉଛ ଅବ୍ୟକ୍ତ ବୋଲି କହୁଛ କି ସବୁଥିରେ ସାଇଜ ଅଛି ସେଥିପାଇଁ ତୁମେ ଚିନ୍ତା କରିପାରୁଛ। ଗୋଟେ ବସ୍ତୁର ଆକୃତି ନାହିଁ ତୁମେ ଚିନ୍ତା କଲ ଦେଖିବା ମୁଁ କହିବି ସମୁଦ୍ର ଅନନ୍ତ ପରିମାଣର ଅନନ୍ତ କୋଟି ମାଇଲ ତା ତୁମେ ଚିନ୍ତା କଲ ଦେଖିବା ତା ତଟ କୁଆଡେ କେମିତି ହଉଛି କଣ ଖାଲି ଖାଲି ମୁଣ୍ଡ ଘୁରିବ କାରଣ ଦେହ ଧରିଛ ନା ତୁମେ ଗୋଟେ ରୂପକୁ ଚିନ୍ତା କରିବ ଗୀତା ବାଣୀଟା କାହିଁକି ଭାରି ଗୁରୁତ୍ୱ, ତୁମେ ନହେଲେ କାଟିପାରିବନି କି ତୁମେ ସିଦ୍ଧାନ୍ତକୁ ସ୍ଥାପନ କରିପାରିବନି। ନିରାକାରବାଦୀ ମାନେ ଯେଉଁଠି ଜୁଟିବେ କେଉଁଠି କେଉଁଠି ତାଙ୍କ ପଏଣ୍ଟରେ କାଟିବାକୁ ପଡ଼ିବ। ଏ ଯେଉଁ ଅଲେଖକ କାଲି ସବୁ ଭଜନ ଗାଉଥିଲେ, ମୁଁ ସବୁ ଶୁଣୁଥିଲି, ତା ରାତିମାନେ ଭଜନ ଚାଲୁନଥିଲେ, ତା ରାତିମାନେ ତାଙ୍କ ଭଜନ ମେଳା ହୁଏ, କେଉଁଠି କେଉଁଠି ତାଙ୍କୁ କାଟିବାକୁ ପଡ଼ିବ, କେଉଁ କେଉଁ ପଏଣ୍ଟରେ ତାଙ୍କୁ କାଟିବାକୁ ପଡ଼ିବ, ତାଙ୍କରି ଭଜନ ତାଙ୍କୁ କଟା ହବ। ତାଙ୍କର ହସ୍ତ ନାହିଁ, ପଦ ନାହିଁ, ରୂପରେଖ ନାହିଁ, ଏ ଶୂନ୍ୟ ଦେହୀ, ତାଙ୍କର ତ ରୂପରେଖ ନାହିଁ। ଯାହାର ରୂପରେଖ ନାହିଁ, ଶୂନ୍ୟ ଦେହୀ, ତମେ ଡାକୁଛ ତା କାନ ନାହିଁ, ସେ ଶୁଣିବେ କେମିତି? ଗୋଟେ ପଏଣ୍ଟରେ ତାଙ୍କୁ କାଟିକି ଉଠିଥିବା ହବ, ସରିଲା। ଆମର ବୁଦ୍ଧି ନାହିଁ, ଆମେ ତାଙ୍କୁ କେଉଁଠି କେଉଁଠି କାଟିବାକୁ, ତାଙ୍କ ପଏଣ୍ଟରେ ତାଙ୍କୁ କାଟିବାକୁ ପଡ଼ିବ। ତୁମେ ଯଦି ସେ ତାଙ୍କର ରୂପରେଖ ନାହିଁ, ଯାହାର ରୂପ ନାହିଁ ରେଖ ନାହିଁ, ରେଖ ମାନେ କ'ଣ? ତାଙ୍କ ସାଇଜ ପତ୍ର କିଛି ନାହିଁ, ତାଙ୍କ ରୂପ ବି ନାହିଁ। ରୂପ ନାହିଁ ମାନେ ଆଖି ନଥିବ, କାନ ନଥିବ, କିଛି ନଥିବ, ତାଙ୍କୁ ଡାକୁଛ କାହାକୁ, ସେ ଶୁଣିବେ କେମିତି? ଶୁଣିବେ କେମିତି? ତାହେଲେ ଭଜନଟା କାହିଁ ଲେଖିଲ? କେଉଁଠି କେଉଁଠି କଟା ହବ ସେଠି? ସେ କଣ ଗୋଟେ କାଲି ପଦ ଶୁଣୁଥିଲି, ସେ କହୁଥାଏ ତୁମେ କୃପା କର, ସେ ତାଙ୍କ ଭଜନଟା ମୁଁ ନାରି କୃପା, ସିଏ ବି ମାଗୁଛନ୍ତି କୃପା, ତାଙ୍କ ନାଁ ଧରିକି କହୁଛନ୍ତି ମତେ କଣ କରୁ କଣ ସବୁ। ସେ ପଦଟା ମୁଁ ଦେଖୁଥିଲି, ମୁଁ ଆକୁ ତ ଆରାମସେ କାଟିକି ଥୋଇ ଦିଆ ହବ, ଜଣଙ୍କୁ ଆରାମସେ କାଟିକି ଉଡେଇ ସବୁ ଫୋପଡ଼ା ଦିଆ ହବ, କିଛି ତାଙ୍କର ଫିଲୋସଫି ନାହିଁ। ନିରାକାରବାଦ ତୁମେ ନିରାକାରବାଦକୁ, ନିରାକାରବାଦକୁ ଧ୍ୟାନ କର, ତୁମେ କାଟିପାରିବନି ସାକାରବାଦକୁ, ସେଟା କାଟିପାରିବନି। ଏ ଯେମିତି ଯୋଉ କଣ ଅନୁକୂଳ ସଂସ୍ଥାରେ ସେ ଭଜନ ନାହିଁ ନା କଣ, ଦୁଇଟା କଣ୍ଟ୍ରାକ୍ଟ ଜିନିଷ। ସେ ମୁଁ ପୁରୀରେ ରହୁଥିଲି, ପୁରୀରେ ଯେତେବେଳେ ସେମାନେ ରହୁଥିଲେ ମୁଁ ଯାଉଥିଲି ରାସ୍ତା କଡ଼ରେ, ଯେତେବେଳେ ଯାଏ ତାଙ୍କର ସନ୍ଧ୍ୟାବେଳେ ମୁଁ ପୁରୀ ଗଲାବେଳକୁ ସି ବିଚିକି ସେ ମୁଁ ଶୁଣେ କଣ, ମୁଁ ଛୁଆଟେବେଳେ ବି ସେଟା ସେ ସବୁ ମାମୁଁ ଘର ସବୁ ସବୁ ଦେଖିବା ନେଇଛନ୍ତି ମତେ, ଛୁଆଟେବେଳେ ମାଡ଼ି ବସୁଥିଲେ ନା କହିଲେ ଦେଖିବା ନାହିଁ। ମୁଁ କହେ ମୁଁ ପାଠ ପଢୁଛି, ମୁଁ ଏଗୁଡ଼ା କାହିଁକି ନେବି ବେକାର, ମୋର ତ ଭଗବାନ ପାଖକୁ ଆସିବାର ଅଛି। କଣ କହିଲେ, ଜୟ ରାଧେ ରାଧେ କୃଷ୍ଣ 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 ଗୋବିନ୍ଦ ଗୋବିନ୍ଦ ବୋଲରେ, ଛାଡ଼ରେ ମନ କପଟ ଚାତୁରୀ ବଦନେ ବୋଲ ହରି ହରି। ଆଚ୍ଛା, ହରି ନାମ ପରମ ବ୍ରହ୍ମ ଜୀବର, ଦେଖ ଭଲ ପଦ ତାଙ୍କର, ମୁଁ ସବୁ ମନେ ରଖିଥିଲି ନା, ହରି ନାମ ପରମ ବ୍ରହ୍ମ, ଠିକ ହେଲା, ହରି ନାମ ପରମ ବ୍ରହ୍ମ, କ୍ଲିଅର ଫିଲୋସଫି, ଜୀବର ମୂଳ ଧର୍ମ ହେଲା, ଆଉ ଅଧର୍ମ କୁକର୍ମ ଛାଡ଼ରେ, ଠିକ ଅଛି। ତାପରେ ତାପରେ ପଦ କଣ ଅଛି, ହରି ନାମ ପରମ ବ୍ରହ୍ମ, ତାପରେ ଅଜପା ନାମ, ଅଜପା ନାମରେ କରରେ ନେଶା, ପୁଣି ଅଜପା ନାମ କଣ ହେଲା, ମତେ ପାଠ ପଢିବ? ଯିଏ ମୂର୍ଖ ସେ ତାଙ୍କୁ ସେ ବୁଝେଇ ଦବ, ତୁମେ କାଟ, ତୁମେ ତୁମେ ତ ଲେଖିଛନ୍ତି, ତୁମେ କାଟ ଏଟା ମତେ ବୁଝାଅ, ତୁମେ ତ କହିଲ ହରି ନାମ ପରମ ବ୍ରହ୍ମ ଜୀବର ମୂଳ ଧର୍ମ, ଅଧର୍ମ କୁକର୍ମ ଛାଡ଼, ପୁଣି ଅଜପା ନାମ କଣ ଗୋଟେ, ପୁଣି ଅଜପା ନାମ କୋଉଠୁ ଆଣିଲ? ଆମକୁ ଆରାମସେ କାଟିବ, ମାନେ କୋଉ ଜ୍ଞାନ ଆଙ୍କ କୌଣସି ଜ୍ଞାନୀ ଲୋକ ଆଙ୍କୁ ଗ୍ରହଣ କରିବେନି। ତୁମେ ଯାହା ଫିଲୋସଫି ପ୍ରଚାର କରୁଛ ଗୋଟେ ପ୍ରଚାର କର, ଦିଟା ଜିନିଷ ପ୍ରଚାର କରନି। ଆମେ ଆମେ ସାକାରବାଦୀ, ଆମେ ସାକାରବାଦୀ ପ୍ରଚାର କରୁଛେ, କେବେ ବି ନିରାକାରବାଦୀ ଆମେ ପ୍ରଚାର କରିବୁନି। ତୁମେ ତ କହୁଛ ହରିନାମ ପରମ ବ୍ରହ୍ମ ଜୀବର ମୂଳ ଧର୍ମ ଅଧର୍ମ କୁକର୍ମ ଛାଡ଼ରେ, ଠିକ କଥା, ପୁଣି ଅଜପା ନାମ କର ନିଶା, ପୁଣି ଅଜପା ନାମ ଗୋଟେ କଡୁଆ, ସେଟା କେଉଁଠି ଲେଖା ହେଇଛି? ଆଉ ହରିନାମ ରାଧାକୃଷ୍ଣ ପୁଣି କହୁଛ, ପୁଣି ଦେଖ ରାଧାକୃଷ୍ଣ ନଥିବେ, ବିଗ୍ରହ ନଥିବେ, ତାଙ୍କ ନାମଟା କେମିତି କରିବ? ଏଇସବୁ ହଉଛି ଆଙ୍କର କଟା ହେବାର ବାଟ ସବୁ ଅଛି। ଏମାନେ ଏଇ ଫିଲୋସଫି କାହିଁକି, ସେ ଗୀତା ଭାଗ ତୁମେ ଯଦି ନ ପଢ଼ିଥିବ ଠିକସେ, ତୁମେ କେବେ ତାଙ୍କୁ ପରାସ୍ତ କରିପାରିବନି। ତାହାର ଷ୍ଟେଟମେଣ୍ଟକୁ, ଆମ ଷ୍ଟେଟମେଣ୍ଟ ତୁମେ ବି ମାନନି, ତୁମେ କାହିଁ ମାନୁଛ ଆମ ଷ୍ଟେଟମେଣ୍ଟକୁ, ତୁମେ ଆମ ଆମ କଥା ବି ମାନନି। ଆମେ ଯଦି ଭଗବାନ କଥା ନ କହୁ, ତୁମେ ଆମକୁ କାହିଁ ମାନିବ? ଆମେ ଗୀତରୁ କହୁଛୁ, ଆମ ଆମେ ଆମର ବ୍ୟକ୍ତିତ୍ୱ କିଛି ନାହିଁ, ଆମେ ଗୀତରୁ କହୁଛୁ, ଗୀତା କିଏ କହିଛନ୍ତି? ଭଗବାନ କହିଛନ୍ତି। ତୁମେ ଯାହା କହିବ, ତୁମେ ସେ ଭଗବାନଙ୍କର କଥା କୁହ, ତା ମାନେ କେହି ଗୁରୁ କହିଲା କିଛି ନାହିଁ, ଆମର ଗୁରୁଙ୍କୁ ମାନାଯାଏ ନା, ଆମେ ଗୁରୁ କାହିଁକି ମାନୁଛୁ? ଗୁରୁ ଭଗବାନଙ୍କ କଥା କହୁଛନ୍ତି ବୋଲି, ଗୁରୁ ମନ ମନ ଧର୍ମ କଥା କହିଲେ ଆମେ ଗୁରୁଙ୍କୁ ମାନିବୁନୁ, ଭଗବାନଙ୍କ କଥା କହିବାକୁ ପଡିବ ନା। ତେଣୁ ଏସବୁ କଟାଯିବ, ସେ କଥା ସେ କହିଲେ, ୟତ୍ ସଂଖ୍ୟ ପ୍ରାପ୍ୟତି ସ୍ଥାନମ ତତ୍ ଯୋଗେ ରପି ଗମ୍ୟତେ ଏକମ ସଂଖ୍ୟ ଚ ଯୋଗମ ଚ ଜପଶ୍ୟତି ସପଶ୍ୟତି, ରୂପ ସେଟା ରଚନା କରୁଛନ୍ତି। ପରିମାଣ ତ ଦିବ୍ୟାତ୍ମାରେ ଏ ଭୌତିକ ଜଗତରେ କିଛି କରିବାର ନାହିଁ, ସମସ୍ତ କର୍ମ ଭଗବତୀ ସମ୍ବନ୍ଧୀୟ ହେବା ଉଚିତ। ଦେଖ ସାଂଖ୍ୟ ଯୋଗର ଯୋଉ ଫିଲୋସଫିଟା ଆମର ଭକ୍ତିରେ ଲାଗୁଛି କେମିତି, ଏଟା ପ୍ରଭୁ ଯେଉଁ ପର୍ପଟରେ ଲେଖିଛି ନା କ'ଣ ତୁମେ ବୁଝିପାରିବ ନା କ'ଣ? ସାଂଖ୍ୟ ଜିନିଷ ଯଦି ନ ପଡ଼ିଥିବ କିଛି ବୁଝି ଧରିପାରିବନି? ଜୀବାତ୍ମାର କିଛି କରିବାର କାହିଁକି? ଜୀବାତ୍ମା ଜଗତର ନୁହେଁ, ଏଟା ସତ୍ୟ କି ନାହିଁ? ସାଂଖ୍ୟ ଖୋଜି ଖୋଜି ସେ ଜାଣିବେ ଜୀବାତ୍ମା ଭୌତିକ ଜଗତର ନୁହେଁ। ଆମେ ବି ସେୟା କହୁଛେ, ଆମେ ବି ଭୌତିକ ଜଗତର ନୁହେଁ, ଆମେ ହେଉଛୁ ଆତ୍ମା। କୃଷ୍ଣ ଜୀବର ସ୍ୱରୂପ ହେ, କୃଷ୍ଣ ନିତ୍ୟ ଦାସ। ସେ ଖୋଜି ଖୋଜି ଯୋଉଟା ପାଆନ୍ତି ପରେ ଆମର ଷ୍ଟାର୍ଟିଂ ରେ ସେଠି। ତାହେଲେ ତୁମେ କୁହ, ସେଠି ପ୍ରପଦ ଏଠି ଲେଖୁଛନ୍ତି, ସେମାନଙ୍କର ହେଲା ଭୌତିକ ଜଗତରେ ଦିବାତ୍ମାର ଆତ୍ମାର କିଛି କରିବାର ନାହିଁ। କାରଣ ଆତ୍ମା ହଉଛି କାହାର ଅଂଶ? ପରମାତ୍ମାଙ୍କ ଅଂଶ। ସେମାନେ ପରମାତ୍ମାଙ୍କୁ ଖୋଜିକି ପାଇଲେ। ଆମର କଣ ଫିଲୋସଫି? ଆମେ କହୁଛେ ବି ଆତ୍ମା, ଆମର ବି ଭୌତିକ ଜଗତରେ କିଛି କରିବାର ନାହିଁ। ଆମେ କାହା ପାଇଁ କରୁଛେ? ଆମେ ଭଗବାନ ପାଇଁ ଯାହା କରୁଛେ ଭଗବାନ ପାଇଁ କରୁଛେ, ଆମର ବି ଭୌତିକ ଜଗତରେ କିଛି କରିବାର ନାହିଁ। ତେଣୁ ଆମର ଚେତନା ଯଦି ସେ ସବୁ କରୁଛି ମୁଁ ଭଗବାନଙ୍କ ପାଇଁ, ଏଇ ଚେତନା ଯଦି ନ ରହିଲା ପୁଣି କଣ ବନ୍ଧନ ରହିଲା? ସିଏ ଯାହା କହୁଛନ୍ତି ନା ଫିଲୋସଫି ଠିକ, ଆମ ଫିଲୋସଫି ଠିକ। କିନ୍ତୁ ସେମାନେ କର୍ମରୁ ବିରତ ହେଇକି ମେଡିକାଲ ଖୋଲିବେ, ସ୍କୁଲ କରିବେ, ସେ ଗରିବ ଲୋକ ଖାଇବାକୁ ଦେବେ, ସେ କର୍ମ କରୁଛନ୍ତି, ପୁଣି ଭୌତିକ ଜଗତରେ କର୍ମ କରୁଛନ୍ତି। କିନ୍ତୁ ଆମେ କଣ କରୁଛୁ? ଆମେ ଭୌତିକ ଜଗତରେ କର୍ମ କରିବୁନୁ, ଆମେ ଭଗବାନ ପାଇଁ କର୍ମ କରୁଛୁ। ଏଠି ପ୍ରକାଶ କଥା ଲେଖିଲେ, ପରିମାଣ ତ ଦିବ୍ୟାତ୍ମାରେ ଭୌତିକ ଜଗତରେ କିଛି କରିବାର ନାହିଁ, ତାର ସମସ୍ତ କର୍ମ ଭଗବାନଙ୍କ ସମ୍ବନ୍ଧୀୟ ହେବା ଉଚିତ। ସେ ଯେତେବେଳେ କୃଷ୍ଣ ଚେତନାର କର୍ମ କରେ ସେତେବେଳେ ସେ ପ୍ରକୃତରେ ତାର ସ୍ୱରୂପ ସ୍ଥିତିରେ ଥାଏ, ସେ ଯୋଉ ଜଗତରେ କିଛି କର୍ମ କରୁନି। ପ୍ରଥମେ ସାଂଖ୍ୟ ଯୋଗ ମାର୍ଗରେ ବ୍ୟକ୍ତିକୁ ଭୌତିକ ବିଷୟରୁ ଦୂରେଇ ଯିବାକୁ ପଡିବ, ଏବଂ ଭକ୍ତି ଯୋଗ ମାର୍ଗରେ ତାକୁ କୃଷ୍ଣ ଚେତନାରେ ନିଯୁକ୍ତ ହେବାକୁ ପଡିବ। ଗଛ ମୂଳରେ ପାଣି ଦେବା, ମୂଳ ଖୋଜିବା। ସେଭଳିଆ ସେମାନେ ସାଂଖ୍ୟ ଯୋଗୀ ମାନେ ଜଗତର ମୂଳ ଯେତେବେଳେ ଉତ୍ସ ବିଷ୍ଣୁ ଜାଣିଦେବେ ସେତେବେଳେ ବିଷ୍ଣୁଙ୍କର ସେବା କରିବେ, ସେ କରିବେ। ବାସ୍ତବରେ ଉଭୟ ମାର୍ଗ ବା ପନ୍ଥା ଏକ ଅଟେ, କିନ୍ତୁ ବାହ୍ୟ ତ ଗୋଟିଏ ମାର୍ଗ ତ୍ୟାଗ କଥା କହୁଛି, ଅନ୍ୟ ମାର୍ଗ ଯୋଗ କଥା କହୁଛି। ସାଂଖ୍ୟରେ କଣ ତ୍ୟାଗ? ସବୁ ତ୍ୟାଗ କରିଦେବେ। ଆମର କଣ? ସେ ଯୋଗ, ସେ ତ୍ୟାଗ କରି 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 ଯେଉଁ ବିଷ୍ଣୁଙ୍କ ବାହାରେ ପହଞ୍ଚିବେ ପୁଣି ଆରମ୍ଭ ହବ। ସେ ମାୟାବାଦୀ ମାନଙ୍କର ସବୁ ମନ୍ଦିର ନଥାଏ, ଏସବୁ ନିରାକାର ନିରାକାର କହୁଛନ୍ତି, ଦେଖିଲେ ରାଧାକୃଷ୍ଣ ରଖିଛନ୍ତି। ମୁଁ ଦେଖିଲି ଉତ୍ତର ଭାରତରେ ସବୁ ଭର୍ତ୍ତି ହେଇଛି, ଯୋଉ ଯାଇଥିଲେ ସବୁ ଦେଖିଲି ବୃନ୍ଦାବନ ସେ କେତେ ଆଶ୍ରମ ଅଛି, ସେ ରାଧାକୃଷ୍ଣ ରଖିଛନ୍ତି। କିନ୍ତୁ ଟୋଟାଲ ସେ ମାନନ୍ତିନି, ସେ ସୋହମ ସେ ଯୋଉ ଦେଖିବେ ତାଙ୍କ ରାଧାକୃଷ୍ଣ ଅଛନ୍ତି। କିନ୍ତୁ ତୁମେ ରାଧାକୃଷ୍ଣ କାହିଁ ରଖୁଛ? ତୁମେ ତ ନିରାକାର ନିରାକାର ପନ୍ଥୀ, ତୁମେ ବୃନ୍ଦାବନ ଆସିକି ପେଟ ପୋଷିଆ ନେଇକି ଗୋଟା ନିରାକାର ରାଧାକୃଷ୍ଣ ରଖିଲେଣି? କିନ୍ତୁ ବିଶ୍ୱାସ କରୁନ, ଭଗବାନ ତାଙ୍କଠି ପ୍ରସାଦ ଚକ୍ରପ୍ରସାଦ ସବୁ କାଟିକି ମନା କରିଦେଇଛନ୍ତି। ତାଙ୍କର କେବେ ମାୟାବାଦୀ ମାନଙ୍କର ପ୍ରସାଦକୁ କୃଷ୍ଣ କେବେ ଗ୍ରହଣ କରନ୍ତି, ସେଟା ପ୍ରସାଦ ବୋଲି ଭାବିବେନି। ଯେକୌଣସି ଆଶ୍ରମରେ ଯାଇକି ଆମେ ଖାଇଦେବା, ସେମାନେ ରାଧାକୃଷ୍ଣ ରଖିଛନ୍ତି ସବୁ, ସେ ଜାଣିଗଲେଣି ବିଷ୍ଣୁ ହେଉଛନ୍ତି ଜଗତର ମୂଳ। କିନ୍ତୁ ତାଙ୍କର ବିଗ୍ରହଙ୍କୁ ନାମଙ୍କୁ ବିଶ୍ୱାସ ନାହିଁ, ମାୟା ବୋଲି ଭାବନ୍ତି। ସେଥିପାଇଁ ତାଙ୍କ ହାତରୁ ମାୟାବାଦୀ ଯଦି ଭକ୍ତିମନ ଠାକୁର ହରିନାମ ଚିନ୍ତାମଣ ଲେଖିଲେ, ମାୟାବାଦୀ କୃଷ୍ଣଙ୍କର ଅପରାଧ, ତାଙ୍କର ପ୍ରଦତ୍ତ ଜିନିଷକୁ କୃଷ୍ଣ ନିଅନ୍ତିନି। ସେ କେବେ ତୁମକୁ କହିବା ଆପଣ ଆସନ୍ତୁ ଆମେ ତୁଳସୀ ପକେଇକି ଭୋଗ ଠାକୁରଙ୍କୁ ଭୋଗ ଲଗେଇ ଦେବି, ତାଙ୍କ ହାତରୁ ଖିଆ ହବନି। ସେ କୃଷ୍ଣଙ୍କୁ ବିଶ୍ୱାସ କରନ୍ତି, ବିଗ୍ରହଙ୍କୁ ମାନନ୍ତିନି, ଭଗବାନ ରୂପକୁ ମାନନ୍ତିନି, ଭଗବାନଙ୍କ ନାମକୁ ସେମାନେ ମାନନ୍ତିନି, ସେମାନେ କୃଷ୍ଣଙ୍କର ଅପରାଧୀ। ଅପରାଧୀରା କଣ ତା ହାତରୁ ଭଗବାନ ଖାଇବେ? ମାୟାବାଦୀ କୃଷ୍ଣ ଅପରାଧୀ, ଚୈତନ୍ୟ ମହାପ୍ରଭୁଙ୍କର ପ୍ରଥମ ଟିଚିଂ ସେଇଟା ରହିଲା। ମହାପ୍ରଭୁ ଯେତେ ଶିକ୍ଷା ଦେଇଛନ୍ତି ତା ଭିତରେ ସବୁଠୁ ବଡ ଇମ୍ପୋର୍ଟାଣ୍ଟ ଶିକ୍ଷା ଏଇଟା, ସେମାନେ କୃଷ୍ଣଙ୍କର ଅପରାଧୀ, କୃଷ୍ଣଙ୍କର ଅଙ୍ଗକୁ କାଟିକି ଖଣ୍ଡ ଖଣ୍ଡ କରୁଛନ୍ତି। ଆଉ ତାଙ୍କ ନାକ ନାହିଁ, ତାଙ୍କ କାନ ନାହିଁ, ସେ ଗୁରୁଦେବ ଯେତେବେଳେ ଆସନ୍ତି ଆମ ଚନ୍ଦନ ଯାତ୍ରାରେ ପ୍ରଥମେ କହିବେ, ସେ ଯୋଉ ଗୀତବାଲା ଆସି ତାକୁ କହିବ ହାତ ଖଣ୍ଡିଆ ଗୋଡ ଖଣ୍ଡିଆ ଗୀତ ଗାଇବନି ଏଠି, ନାଇଁ ନା ହାତ ପାଦ ନାହିଁ, ତୁମର ପାଦ ନାହିଁ, ତୁମେ ଖାଉଛ ନା ଚାଲୁଛ, ହାତ ପାଦ ନାହିଁ ଗୀତ ପୂଜା କେମିତି କରୁଛ ତୁମେ? ତତ୍ତ୍ୱ ଜାଣନ୍ତିନି, ରହସ୍ୟ ଜାଣନ୍ତିନି, ଏସବୁ ଅପରାଧ। ତେଣୁ ଆମର ଭଗବାନଙ୍କର ଯୋଉ ସିଦ୍ଧାନ୍ତ ଦେଲେ ସାଂଖ୍ୟ ଯୋଗ, ସେ ଯୋଉ ମୂଳ ବିଷ୍ଣୁଙ୍କୁ ପାଇବେ, ଆମେ ଆରମ୍ଭରୁ ମୂଳରେ ଜଳସେଚନ କରୁଛୁ ବାସ୍। ତେଣୁ ଅର୍ଜୁନଙ୍କୁ ବୁଝେଇଲେ, ଅର୍ଜୁନ ତୁମେ ଦୁଇଟା ବୋଲି ଭାବନି, ଦୁଇଟା ତାର ଅନ୍ତିମ ଲକ୍ଷ୍ୟ ହଉଛି ସେଇ କୃଷ୍ଣ ସେବା, ଆଉ କର୍ମଯୋଗର ଲକ୍ଷ୍ୟ ହଉଛି ସେଇ କୃଷ୍ଣ ସେବା। ତେଣୁ ଅର୍ଜୁନଙ୍କୁ ବୁଝେଇବେ, ତାପରେ ଧୀରେ ଧୀରେ ଚାଲିବେ, ପ୍ରଭୁ ଏଇ ଜ୍ଞାନର ସ୍ତରରେ କେମିତି କର୍ମ କରିବେ ବୁଝେଇବେ। ହରେ କୃଷ୍ଣ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୋ ମାନେ ହରିହରି।